ॐ नमो भगवते वासुदेवाय। श्रीमद्भागवतम दशम स्कंद 23 अध्याय मान श्रवण करथले यज्ञपत्नी माने जदिओ प्रत्यावर्तन करिया पई चाहु नथले सबकिछि आशा को त्याग करी कृष्णंकर चरण कमल रे आश्रय नवा पई नित्य अवस्थान करिया पई चाहु थले किंतु भगवान श्री कृष्णंकर यह चातुर्जिता भक्त प्रति दया विरह सागर रे विरह रे विरह रसरे मज्जित करिवे विरह रो आस्वादन अछि प्रेमर जो आस्वादन अछि इदा कृष्णंकर अभिलाष जो भक्त विरह सागर रे प्रेम को उपलब्धि करु महा निजे कृष्ण विरह स्वरूप आसिले निजे राधा भाव को अंगीकार कर गौर स्वरूप आसिले से रस तार माधुर्यता जो रही तार जो प्रेमर सीमा जो रही कृष्ण लीलार ना भगवान विरह रे भक्तर जो प्रार्थना जो क्रंदन जो चिंतन जो स्मरण तार रस निजे कृष्ण आस्वादन करने से गौर होते पूर्ण प्रेमर जो पूर्ण पराकाष्ठा पूर्ण उपलब्धि विरह हुए तेना भगवान भक्त को जाणी जब ध्रुव को बड़ा बहु भक्त मान को कही दे पल संसार को जाओ साक्षात कला भी पाख रखती ना तार अर्थ ना भगवान घृणा कर दूरे दूसरी विरह रस को आस्वादन करने प्रेम को उज्जीवित रखा मिलन रे प्रेम जिते वृद्धि न हुए विरह अधिक हुए भगवान श्रीकृष्ण कह देख तुम नाम गुण रूप इस चिंतन कले तुम्हें अधिक सुखी हव श्रवणा दर्शन ध्यान मई भावानुकीर्तना तथा सनिकेट सेना प्रति जातु तत गृहान तुम घर को फेरी जाओ मोर गुण श्रवण विग्रह दर्शन रूप रूप चिंतन एवं नाम गुण कीर्तन जेपरी आसक्ति जन्मे मो निकट अवस्थान कले से रूपे हुए ना अत गृह को प्रत्यावर्तन कर भगवान कृष्ण यज्ञपत्नी मान को स्थित हिसाब से प्रेम पराकाष्ठा हिसाब से उपदेश दौरान भगवान से जाणी भी कृष्ण जाणी भी छाड़ देखिए गोपी मान गले शहे वर्ष से विरह रही ब्रजरे विरह रही श्रवणात् दर्शनात् ध्यानात् मई अनुकीर्तनात् श्रवण कले कृष्ण विषय शुणा भगवान कृष्ण रही विषय कौन तुम शुण भगवान से तुम अच्छ तुम विषय कौन शुण विषय तो किसी कही पारे शुणिपर से गोलक सब कथ अच्छी वैकुंठ सब अच्छी कृष्ण कथ ना ସେଠି ବସି କେହି ଏମିତି ଆଲୋଚନା କର ସେଠି ତ ସାକ୍ଷାତ କୃଷ୍ଣ ଅଛନ୍ତି ନା କେବଳ ସେଠି ସେବା ରସ କିନ୍ତୁ ତାଠାରୁ ଏଇଟା ହଉଛି ଅଧିକ ଆସ୍ୱାଦନୀୟ ଭୌମଲୀଳାରେ ଗୋଟେ ଚମତ୍କାରିତା ରହିଛି ଏ ଚମତ୍କାରିତା ହଉଛି ଯେମିତି ଗୋପୀମାନେ କୃଷ୍ଣ ପଳେଇଗଲା ପରେ 100 ବର୍ଷ ତାଙ୍କର ଚିନ୍ତନରେ କେବଳ ପରସ୍ପର ଭିତରେ ଆଲୋଚନା ସେ ରୂପ ଧ୍ୟାନ ଏଠି ବିଗ୍ରହ କହୁଛନ୍ତି ମୋ ରୂପକୁ ଧ୍ୟାନ କରିବା ମୋର ଗୁଣକୁ ବାରମ୍ବାର ଚିନ୍ତନ କରିବା ଅନୁକୀର୍ତ୍ତନ ବାରମ୍ବାର କୀର୍ତ୍ତନ କରିବା ଧ୍ୟାନାତ୍ ଧ୍ୟାନ କରିବା ସେଥିରେ ଯେଉଁ ଆସକ୍ତି ଜନ୍ମେ ସନ୍ନିକର୍ଷରେ ଏଟା ହୁଏ ନା ନିକଟରେ ହୁଏ ନା ନିକଟରେ ପରିଚୟତା ଆସେ ଅତି ପରିଚୟତ ଅବଜ୍ଞା ଅତି ପରିଚୟତା ଆସେ ଫେମିଲାରିଟି ହେଇଯାଏ ସବୁବେଳେ ରୁହେ ଏଟା ବଦ୍ଧ ଜୀବର ବଦ୍ଧ ଜୀବ କଥା କଣ କହିବା ବଦ୍ଧ ଜୀବ ସ୍ୱଭାବ ଅତି ପରିଚୟରୁ ତାର ଅଭିଜ୍ଞା ସବୁବେଳେ ସାଧୁ ଗୁରୁ ବୈଷ୍ଣବ ଭଗବାନ ଯେଉଁଭଳିଆ ଭଗବାନଙ୍କ ପାଖରେ ରହିଛେ ଆମକୁ କୀର୍ତ୍ତନ ଭଗବାନଙ୍କର ରୂପ ଦର୍ଶନ ଆମକୁ ଗୋଟେ ବିଶେଷ କିଛି କଣ କୁହାଯିବ ଉପଲବ୍ଧିର ବିଷୟ ହଉନି ବିଶେଷ ଗୋଟେ ଆନନ୍ଦଦାୟକ ହଉନି ଯିବି ମୁଁ ଭଗବାନଙ୍କୁ ଦର୍ଶନ କରିବି ଏମିତି ଗୋଟେ କିଛି ଉତ୍ସାହ ଆମର ନାହିଁ ଗୋଟେ ଲୋକ ଯିଏ ବାହାରେ ରହୁଛି ଘରେ ସଂସାର ଭିତରେ ରହୁଛି, ସେ ଗୋଟେ ଦିନ ମନ୍ଦିର ଚାରିଆଇଲେ, ସେ ଯାଇ ଦଶଟି ଲୋକ ଆଜ୍ଞା ମୁଁ ଯାଇଥିଲି ଠାକୁରଙ୍କୁ ଦର୍ଶନ ଗୋଟିଏ କରିକି ଆଇଲି, ଯାହା ମୁଁ ଠାକୁର ଦେଖିକି ଆଇଲି। ପାଖରେ ଆମେ ରହୁଛନ୍ତି ନା, ପାଖରେ ଯିଏ ରହିବ ତାର ପ୍ରେମଟା ଏତେ ଶୀଘ୍ର ବୃଦ୍ଧି ହେବା ସମ୍ଭବ ନୁହେଁ। ଯଦି ତାର ଚେତନା ସ୍ତର ଅଛି, ଭାବ ସ୍ତର ପର୍ଯ୍ୟନ୍ତ ନ ଯାଇଛି, ତାକୁ ପରିସ୍ଫୁଟ ଭକ୍ତି ଯୋଗର କିଛି କୌଣସି ଜିନିଷଟା ପରିସ୍ଫୁଷ୍ଟ ହବନି ବା ରିଭିଲ୍ଡ ହବନି, ପ୍ରକଟ ହବନି, ତାକୁ ସେଇଭଳିଆ ନିଜର ଗୋଟେ ଦେହ ଘଷା ଭଳିଆ ଲାଗିବ। ସବୁ ଜିନିଷଟା ଗୋଟେ ଦେହ ଘଷା, ଓଡ଼ିଆରେ ଗୋଟେ ଶବ୍ଦ ନାହିଁ, ଗୋଟେ ଦେହ ଘଷା ଭଳିଆ ଲାଗିବ। ସେ ଡେଲି ମନ୍ଦିର ରହୁଛି ନା, ତାକୁ ଗୋଟେ କୀର୍ତ୍ତନ ଯିବା, କଣ ଠାକୁରଙ୍କର ହଉଛି, କଣ ତାର କୌଣସି କାର୍ଯ୍ୟ ଉପରେ ବି ତାର ଏତେ ଇମ୍ପୋର୍ଟାନ୍ସ ଲାଗିବନି। ସେ ଯେଉଁମାନେ ବାହାରେ ଦୁନିଆ ସଂସାର ଭିତରେ ରହୁଛନ୍ତି, ସେମାନେ ତ ମଠ ମନ୍ଦିରକୁ ଆସନ୍ତି, ସେମାନଙ୍କୁ ଲାଗେ ଇଏ ହଉଛି ବୈକୁଣ୍ଠ, କାହିଁକି ସେମାନେ ରହୁଛନ୍ତି ନା ଦୂରରେ। ଯେ ଶନିକର୍ଷ ରହିଲା ତାର ଏଇଟା ଗୋଟେ ଦୋଷ, ଯଦି ସେ ଆଡଭାନ୍ସ ନ ହେଇଥିବ, ସେ ଯଦି ଭକ୍ତି ଯୁଗରେ ପ୍ରଗତି ନ କରୁଥିବ, ତାର ସବୁ ଜିନିଷ ଗୋଟେ ହେୟ ବୁଦ୍ଧି ଆସିବ ପ୍ରସାଦର ଗୋଟେ। ତୁମେ ଦେଖ ଯେମିତି ଯାଉଛନ୍ତି କୋଉଠିକି ଆମର ଜଗନ୍ନାଥ ପୁରୀ, ଆମେ ବି ଗଲେ ଜଗନ୍ନାଥପୁରରେ, ଯଦି କିଏ ବି ଟିକେ ପ୍ରସାଦ ଦେଇଦେଉଛି ବା ସେ ଯୋଉ କଣ ଆମର ସେ ପ୍ରସାଦ ଖଳା କଣ ଅଭଡ଼ା ନିର୍ମାଲ୍ୟ ଯୋଉ ମିଳୁଛି କଣ ଆନନ୍ଦ ବଜାରରେ, ସେ ତଳେ ପଡ଼ିଥିଲେ ବି ତୁମେ ପାଇଦେଉଛ। ପୁରରେ କିଛି ଥିବା ଲୋକ, ସେ ଯିଏ ପୁରର ସେଠି ରହୁଛି, ସେ ଯୋଉ ପଣ୍ଡା ବା ସେ ତାର ଉପରେ ସେ ପାଦ ପକେଇ ଦେଇଯାଉଛି, ସେ କେବେ କାହାକୁ ତୋର ମାଗିକି ଖାଇବେନି, ସେ କେବେ ଏମିତି ଟିକେ ପାଇଦେଇକି ସେ କୃତାର୍ଥ, କାରଣ ସେ ସେଠି ଦେଖୁଛି ନା ଡେଲି, ସେ କେତେ କେବେ ଇମ୍ପୋର୍ଟାନ୍ସ ଦେବନି, ତାକୁ ଏତେ କେବେ ଗୁରୁତ୍ୱ ଲାଗିବନି, ସବୁଦିନ ଦେଖୁଛି ନା ସବୁ। ସେ କିଏ ସେବକ ହଉ କିଏ ସେବକ ନ ହଉ, ତୁମେ ସେଠି ତାଙ୍କ ଜୀବନ ଶୈଳୀଟାକୁ ମାର୍କ କରି ତୁମେ ଦେଖ, ସବୁ ସେୟା। ଆମର ଆମେ ଯେମିତି ମନ୍ଦିର ରହିରେ ଆମର ସେମିତିକା ଲୋକ, ତୁମେ ଟିକେ ପ୍ରସାଦ ଡାକି ଲୋକଙ୍କୁ ଦେଇଦେବା, ତାହେଲେ ସେ ଭାରି ଖୁସି ହେଇଯାଉ, ସାଙ୍ଗେ ସାଙ୍ଗେ ଟିକେ ଅଳ୍ପ ଟିକେ ପ୍ରସାଦ ପାଇଦେଇ ସେ ବହୁତ ଖୁସି, ତାକୁ ଆନନ୍ଦ ଲାଗୁଛି, ଆରେ ମୁଁ ଯାଉ ଭଗବାନ ଯାଇଥିଲି, ଭଗବାନ ଟିକେ ପ୍ରସାଦ ପାଇକି ଆଇଲି, ତାକୁ କେତେ ଆନନ୍ଦ ଲାଗିବ। ଆଜ୍ଞା ଟିକେ ପ୍ରସାଦ ମିଳିବନି ଲୋକମାନେ ସବୁ, ଲୋକମାନେ ବର୍ମନ ଲୋଚ, ଆମର ତ ସଂକୀର୍ତ୍ତନ ଘାଟରେ ସବୁ ଯାଉଥିଲୁ, ଲୋକଙ୍କର ଭାବ ସବୁ ସେମିତି ଥିଲା ସେତେବେଳେ, ପ୍ରସାଦ ଗୋଟେ ଏମିତିକା ଗାଁ ଗହଳି ଲୋକମାନେ କି ଜାଣିନଥିଲେ ପ୍ରସାଦ କଣ, ପ୍ରସାଦ ଏମିତି ମିଳେ ଏମିତି ନାହିଁ, କୋଉ ଉତ୍ସବ ହେଲେ କଣ ଟିକେ ହେଲେ ପ୍ରସାଦ ମାନେ ତାଙ୍କର କଣ, ଏ ଯୋଉ ଶୁଖିଲା ଖଇ ଗୁଡା ଲଗାନ୍ତି, ସେ ଆମର ସଂକୀର୍ତ୍ତନରେ ପ୍ରତିଦିନ ସନ୍ଧ୍ୟାରେ ଠାକୁରଙ୍କର ଆରତୀ ହବ, ତା ଆରତୀ ହେଲେ ସବୁ ଭୋଗ ଲାଗେ, ଚୁଡ଼ା ଘଷା ସବୁ ଚୁଡ଼ାକୁ ସବୁ ଘଷିକି ତାର ସେ ପୂଜାରେ ତିଆରି କରେ, ଚୁଡ଼ାକୁ ଗ୍ରାଇଣ୍ଡିଂ କରି ତାକୁ ଘଷିକି ତାକୁ ରଖିଦେବ, ତା ଦେହରେ ଘିଅ ଆଉ ସବୁ ମରାଇ ଦେବ, ତାକୁ ଦିଆହବ, ଲୋକ ମାଟ ପିଟ ପିଟି ଲାଗିବେ ନବା ନାଗି, ତାକୁ ସବୁ ପରିଥିନ ବାନ୍ଧି ତୁମେ ଦେଇଦେବ, ଲୋକ ଖୁସି ପୁରା, ଟିକେ ହାତରେ ନବା ନାଗି ତାଙ୍କ ଠାକୁରଙ୍କ ପ୍ରସାଦ ପାଇଲେ, ଆଉ ଭକ୍ତଙ୍କୁ ଦେଲେ କଣ ଆଉ କଣ ପାଇବ, ଆମର ପନିର ଦରକାର, ପନିର ଭଲ ପକୋଡ଼ା ଏଗୁଡା ସବୁ ଟେଷ୍ଟି ଜିନିଷ ଦରକାର, ସେଇଟା ଆମର ଆମର ପ୍ରସାଦ କି, ବାହାର ଲୋକ ପାଇଁ ସେସବୁ ଜିନିଷ ନାହିଁ, ଆମ ପାଖରେ ରହୁଛନ୍ତି ନା, ଆମର ଗୋଟେ କଣ ଗୋଟେ ଦେହ କଷା ଜିନିଷ ହେଇଗଲା, କେବେ ଗୋଟେ ଭକ୍ତ ଚିନ୍ତା କରନା ପ୍ରସାଦ ଧରି ବେଳେ ବଢ଼ିଲା ନେଇ ଫୋପାଡ଼ି ଦେବ, ସେ ତୁମର ଯଦି ଖାଇବାର ନାହିଁ ତୁମେ ତ କାହିଁ ନଉଛ, ସେ ତା ଧରିବ, ତା ଇଚ୍ଛା ନହେଲା ପୁଳେ ରଖିବ ନା ଫୋପାଡ଼ି ଦେବ, ସାଙ୍ଗେ ସାଙ୍ଗେ ତୁମେ ଦେଖ ମହାପ୍ରସାଦ ଜ୍ଞାନ ଆସିବନି ନା ତାର, କେମିତି ଗୋଟେ ଦେଖିକି ଭଗବାନ ଗୋଟେ ଅର୍ପଣ ହେଇଛି, ପ୍ରଭୁ ଏଇଟା ଭୋଜନ କରିଛନ୍ତି, ଏଇଟା କଣ କିଛି ଚିନ୍ତା କରୁଛି, ସେମିତି କିଛି ନାହିଁ। ଆଜି ରୁଚି ହଉନି ମାନେ ଏଇଟା ଦେହ ପାଇଁ ହିତକାରୀ, କିନ୍ତୁ ମୋ ଜିହ୍ୱାକୁ ଭଲ ଲାଗୁନି, ଦେହ ପାଇଁ ଦେହରୁ କଣ ଅଛି, ମୋତେ ମୋ ଜିହ୍ୱାକୁ ଟେଷ୍ଟ ଲାଗିବାର ଅଛି, ସେଟା ବିଷ ହଉ କି ଅମୃତ ହଉ, ଯୋଉଟା ଜିହ୍ୱାକୁ ଟେଷ୍ଟ ଲାଗିଲା ଆମେ ସେଟାକୁ କହୁଛେ ମହାପ୍ରସାଦ, ପ୍ରସାଦ ଯୋଉ କହୁ ଲୋକ ପ୍ରସାଦ, ପ୍ରସାଦକୁ ଭାରି ଟେଷ୍ଟ ମାନେ କଣ ଟେଷ୍ଟି ହବାର ଅଛି, ଜିହ୍ୱାକୁ ସ୍ୱାଦ ଲାଗିବାର ଅଛି, ସେଟା ଆମର କଣ ଜ୍ଞାନ ଗୋଟେ ଅଛି, ଚିନ୍ମୟ ଜ୍ଞାନରେ ଜୀବନ ନାହିଁ ନା, ଅନର୍ଥ ସ୍ତରରେ ଅନର୍ଥ ଅବସ୍ଥା ଅନର୍ଥ ଯୁକ୍ତ ଅବସ୍ଥାରେ ଏଗୁଡା ସବୁ ଜ୍ଞାନ ଆସେ ନା, ସେଥିପାଇଁ ଗୋଟେ ଦୃଷ୍ଟିରୁ ଏଇ ମାୟା ଯାହାକୁ ପ୍ରହାର ଦଉଛି ନା ତାକୁ ଗୋଟେ ଦୃଷ୍ଟିରୁ ଭଲ, ସେ କଣ ସବୁବେଳେ ଦୁଃଖ କଷ୍ଟରେ ରହୁଛି, ତାକୁ ସିଏ ଯେତେବେଳେ ଭକ୍ତି ଯୋଗର ନାମ କରିବ ଭଗବାନଙ୍କ ସେବା କରିବ ତାକୁ ସେଟା ଆନନ୍ଦ ଲାଗେ, ସେଥିପାଇଁ ନୂଆ ନୂଆ ଭକ୍ତବେଳେ ନୂତନ ଭକ୍ତବେଳେ ଏଇ ଜିନିଷଟା ଭଲ ଲାଗେ, ଆଉ ବହୁତ କଷ୍ଟ ଥିଲା ନା ଗୋଟେ ସଂସାର ଭିତରେ ଏଇ ଜିନିଷଟା ତାକୁ ସେତେବେଳେ ମହାପ୍ରସାଦ ସବୁ ଜିନିଷ ତାକୁ ଭଲ ଲାଗିବ, ତାପରେ ଧୀରେ ଧୀରେ ପୁଣି ସେ ଅତି ପରିଚୟ ଅବସ୍ଥା ଆସିଯିବ, ତାକୁ ପୁଣି ସେ ଅତି ପରିଚୟ ଅବସ୍ଥା ଚାଲି ଆସିବ, ତାକୁ ଆଉ କୌଣସି ଜିନିଷ ଭଲ ଲାଗିବନି, ଆଉ ସ୍ପିରିଚୁଆଲ ଜିନିଷଟା ଆଉ ତାକୁ ଗୁରୁତ୍ୱ ଲାଗିବନି। ଏ ସମ୍ପୂର୍ଣ୍ଣ ଯେତେବେଳେ ଜଣେ ଭାବସ୍ଥିତିକୁ ଯିବ ସେତେବେଳେ ତାର ନିକଟରେ ରହିଲେ ବି ତାର ମର୍ତ୍ତ୍ୟ ବୁଦ୍ଧି ହବନି, ବା ନିକଟରେ ରହିଲେ ହେୟ ବୁଦ୍ଧି ହବନି, ନହେଲେ ଏତେ ଗୁରୁତ୍ୱ କିଏ ଦେବେ, କେବେ କେବେ ଏତେ ଗୁରୁତ୍ୱ ଦେବେନି। ଭଗବାନ ଏଟା ଜାଣିଛି, ସେଥିପାଇଁ ସେ କହୁଛନ୍ତି ତୁମେ ଯାଅ, ଶ୍ରବଣ ଦର୍ଶନ ଧ୍ୟାନ ମୟ ଗୁଣାନୁକୀର୍ତ୍ତନ, ମୋର ଗୁଣ ଅନୁକୀର୍ତ୍ତନ କଲା ଦ୍ୱାରା ଏଥିରେ ଯେଭଳି ଭାବ ଜନ୍ମେ, ଆସକ୍ତି ଜନ୍ମେ, ପାଖ ରହିଲେ ହୁଏନି, ଆମର ଭଗବାନଙ୍କ ପ୍ରତି ଆସକ୍ତି ବଢ଼ିବାର ଅଛି। ଏଟା ଗୋଟେ ଜୀବ ଗୋଟେ ବିଭିନ୍ନ ଷ୍ଟେଜରେ ରହିଛି, କିନ୍ତୁ କେହି ଭାବିବା ଉଚିତ ନୁହେଁ ଯେ ବ୍ରହ୍ମଚାରୀ ଜୀବନ ଭଲ, ଗୃହସ୍ଥ ଜୀବନ ଭଲ, ବାନପ୍ରସ୍ଥ ଜୀବନ ଭଲ, ବା ସନ୍ନ୍ୟାସୀ ଜୀବନ, ଏଟା ଗୋଟେ ବର୍ଣ୍ଣାଶ୍ରମ ଧର୍ମ। ଗୋଟେ ବର୍ଣ୍ଣ ଆଉ ଆଶ୍ରମ ଯେମିତି ଅଛି, ବର୍ଣ୍ଣ କଣ, ଚାରିଟା ବର୍ଣ୍ଣ ରହିଲା, ସେ ଚାରି ସେ ଲକ୍ଷ୍ମଣ ଚୈତ୍ର ମହାପୁରୁ ଚାରି ବର୍ଣ୍ଣାଶ୍ରମ ଯଦି କୃଷ୍ଣ ନାଇଁ ଭଜେ, ସୁକର୍ମ କରି ଆସେ, ରୋଗେ ପଡ଼ି ମଜେ, ସେ ବର୍ଣ୍ଣାଶ୍ରମ ଧର୍ମକୁ ପାଳନ ନକଲେ ସେ ନରକକୁ ପଳେଇବେ। କୃଷ୍ଣଙ୍କୁ ଯଦି ଭଜନ ନକଲେ, ନିଜ କର୍ମ କଲେ କଣ, ନିଜ କର୍ମଟା ବହୁତ କରିବେ, ବହୁତ ନିଷ୍ଠା ପ୍ରଭାବରେ କର୍ମ କରିବେ, ଯଦି କୃଷ୍ଣଙ୍କୁ ଭଜନ ନକଲେ ସେ ନରକକୁ ଯିବେ। ଏ ଯେ ବର୍ଣ୍ଣାଶ୍ରମ ସିଷ୍ଟମଟା କରାଯାଇଛି, ଏଇଟା ଗୋଟେ ରେଗୁଲେଟିଭ ଲାଇଫ, ଆମେ ଗୋଟେ ଶୃଙ୍ଖଳିତ ସ୍ତରକୁ ଆଣିବା ପାଇଁ, କାରଣ ଆମେ ହଉଛେ ଆତ୍ମା, ଏଇ ଜ୍ଞାନଟା ଆମର ନାହିଁ, ଆମର ଶରୀର ଜ୍ଞାନଟା ଅଛି, ସେଥିପାଇଁ ବର୍ଣ୍ଣାଶ୍ରମ ସିଷ୍ଟମଟା ଆମକୁ ହେଲ୍ପ କରୁଛି। ତୁମେ ଶରୀରରୁ କେମିତି ଆତ୍ମସ୍ତରକୁ ଆସ, କିନ୍ତୁ ଖାଲି ବର୍ଣ୍ଣାଶ୍ରମ ସିଷ୍ଟମରେ କେହି ବିବାହ ବୋଲି ତାର ଆତ୍ମସ୍ତରକୁ ଚାଲି ଆସିଛି କି ମୋର କାମନା ପଳେଇଯିବ, ନାଇଁ ଏଟା ହବନି, କିମ୍ବା କେହି ବିବାହ ନହେଲେ ବି ତାର କାମନା ସ୍ତରରୁ ସେ ମୁକ୍ତ ହେଇଯିବ, ସେଟା ହବନି। କୃଷ୍ଣ ନାହିଁ ଭଜେ, ସେଇ ଭଗବାନଙ୍କର ଭଜନ ଉପରେ ଗୁରୁତ୍ୱ ଦିଆହେଇଛି, କୃଷ୍ଣଙ୍କ ଭଜନଟାକୁ ଇମ୍ପୋର୍ଟାଣ୍ଟ କର ଗୁରୁତ୍ୱ ଦିଆହଉଛି, କି ବିବାହ ହୁଅନ୍ତୁ ବା ବିବାହ ନ ହୁଅନ୍ତୁ। ଆଉ କୃଷ୍ଣ ଭଜନର ଅର୍ଥ ହଉଛି କୃଷ୍ଣଙ୍କ ପ୍ରତି ଆସକ୍ତି ବଢିବା, ଭଗବାନ ଆସକ୍ତି ବଢିବା ପାଇଁ ଯଜ୍ଞପତ୍ରୀ ମାନଙ୍କୁ ଯେ ତୁମେ ବିରହ ରୁହ, ତୁମେ ପଳାଅ, ଆଉ ଭଗବାନ ପ୍ରତି ଆମର ଆସକ୍ତି ବଢିବାର ଅଛି, ଜୀବନ କଟେଇବାର, ସମୟ କଟେଇବା, ଜୀବନ କଟେଇବା, ଏ ପାଇଁ କେହି ଗୋଟେ ସାଧୁ ହୁଅନ୍ତିନି, ବା କିଏ ଗୋଟେ ଭଲ ରହିବା ପାଇଁ କେହି ଗ୍ରସ୍ତ ହୁଅନ୍ତିନି, ଏସବୁ ଆଇଡିଆ ଆମର ରଖିବା ଉଚିତ ନୁହେଁ। ଯେମିତି ଏସବୁ ମାନେ ଏଟା ଗୋଟେ ମିକ୍ସ ୱିଥ୍ କର୍ମିଆ, କର୍ମୀ ଆଇଡିଆ ସହିତ ମିକ୍ସ, ମୁଁ ଦେଖା ନେଇଗଲେ ବହୁତ ଲୋକ ମୁଁ ଦେଖା ନେଇଗଲେ ମୋ ଜୀବନଟା ଆମର ଉଦ୍ଧାର ହେଇଯିବ, ଆରେ ତୁମର ଉଦ୍ଧାରଟା ସେମିତି ହବନି, ଭଗବାନ ପ୍ରତି ଆସକ୍ତି ତୁମକୁ ବଢେଇବାକୁ ପଡିବ, ପ୍ରଭୁଙ୍କ ପ୍ରତି ଆସକ୍ତି ନ ଆସିଲେ ତୁମେ କେଉଁ ଜନ୍ମରେ ବି ରୁହ, ବ୍ରହ୍ମଚାରୀ କେଉଁ ସ୍ଥିତିରେ ବି ରୁହ, ବ୍ରହ୍ମଚାରୀ ରୁହ କି ଗୃହସ୍ଥରେ ରୁହ, ତୁମେ ଦେଖିବା ନିଅ ବା ନ ନିଅ ସେଥିରେ କିଛି ଫରକ ନାହିଁ, ଦେଖିବାଟା ଗୋଟେ ପ୍ରୋସେସ, ଦୀକ୍ଷାଟା ଆରମ୍ଭ ହଉଛି ଗୁରୁ ପଦାଶ୍ରୟ କତୁରୁ, ସରିବ ପ୍ରେମ ପାଖରେ, ତୁମେ ଗୋଟେ ପ୍ରୋସେସ ଭିତରେ ଏଣ୍ଟ୍ରି କଲ, ଦୀକ୍ଷାଟା ମାନୁନ ଯେ ତୁମର ଦିଟା ଦୀକ୍ଷା ହେଇଗଲେ, ତାପରେ ତିନିଟା ଦୀକ୍ଷା ହେଇଗଲେ ତୁମର ଫିନିସ, ସେ ସୁରଙ୍ଗ ଆଇଡିଆ ଭୁଲ, ଯେମିତି ଏଜୁକେସନଟା ଫିନିସ କୋଉଠୁ ହୁଏ, ଜଣେ କଣ ସ୍କୁଲରେ ଆଡମିସନ କରିଦେଲେ ଫିନିସ ହେଲେ କି, ସେ ଷ୍ଟଡିଟା ଆରମ୍ଭ ହେଲା ସ୍କୁଲରେ, ସେ ଆଡମିସନ କଲା, ବର୍ତ୍ତମାନ ଆମର ସବୁ ତତ୍ତ୍ୱ, ଆମେ ତତ୍ତ୍ୱ ସିଦ୍ଧାନ୍ତ ସ୍ଥିର ନୁହନ୍ତି ନା, ଆମର ଭାରି ଖୁସି ମୋର ବ୍ରାହ୍ମଣ ଦୀକ୍ଷା ହେଇଗଲା, ଆରେ ହେଇଗଲା କଣଟା ହେଲା, ତ ହରିନାମ ହେଇଗଲା କି ବ୍ରାହ୍ମଣ ଦୀକ୍ଷା ହେଇଗଲା, ତ ଦୀକ୍ଷା ହେଇଗଲା ତୋର କଣଟା ହେଇଗଲା, ତୋର ସମ୍ବନ୍ଧ ଜ୍ଞାନଟା ଆସିଛି କି ଗୁରୁକୃଷ୍ଣଙ୍କ ସହିତ, ତ ଦୀକ୍ଷାଟା ନେଇକି ତୁ କାହାର ହେଇଛୁ, ତୁମେ ଦୀକ୍ଷା ନେଇଛ, ତୁମେ କାହାର ବର୍ତ୍ତମାନ ତୁମ ପ୍ରଶ୍ନ କରା, ତ ଗୁରୁକୃଷ୍ଣଙ୍କର ନା ତୁମେ ନିଜର ନା ତୁମ ସଂସାରର, ଆଉ ଦୀକ୍ଷା ନେବାର କଣ ଅଛି, ତୁମେ ଦୀକ୍ଷା ନେଇକି ତୁମେ ସେ ହାଣ୍ଡି ଚୁଲି ସଂସାର ଭିତରେ ରହିଛ, ଗୁରୁଦେବ କୁହନ୍ତି ସେଟା ତେଲ ଲୁଣ ସଂସାରରେ ତୁମେ ରହିଛ, ସେଥିରେ କଣ ଅଛି, ତୁମେ ଜଣେ କୁହାଯିବ ଯେମିତି ଗୋଟେ ପାସ୍ କର୍ମୀ, ତୁମେ ସେଭଳିଆ କିଛି ଗୋଟେ ପୁଣ୍ୟ ବା ସ୍ୱୀକୃତି ଅର୍ଜନ କରିବ, ଏତେ ଖୁସି ହୁଅନି, ମୋର ଦୀକ୍ଷା ହେଇଗଲା, ଆରେ ବା ତୁମେ ଚିନ୍ତା କର ଭଗବାନ ପ୍ରତି ଆସକ୍ତିଟା କେତେ ରହୁଛି, ଏଇଟା ଇମ୍ପୋର୍ଟାଣ୍ଟ, ତୁମେ କଣ କେଉଁ ସ୍ଥିତିରେ ଅଛ ଚିନ୍ତା କରନି, ତୁମେ ଗୃହସ୍ଥ ନୁହଁ କି ତୁମେ ବ୍ରହ୍ମଚାରୀ ନୁହଁ, ମହାପ୍ରଭୁ ମନା କରିଦେଲା ନା ବିପ୍ରଚନ୍ଦ୍ର ପ୍ରତି, ତୁମେ ମୋ ବନପ୍ରସ୍ଥିତି ନୁହେଁ, ମୁଁ ସନ୍ନ୍ୟାସୀ ନୁହେଁ, ଆମ ହଉଛି ଗୋପୀବର୍ତ୍ତ ପଦକ ମଳ ଦାସ ଦାସ ଆନ ଦାସ, ଆମର କୋଉଥିରେ କଲ୍ୟାଣ ହବାର ନାହିଁ, ଆମେ ବିବାହ ହେଇଗଲେ ବି କଲ୍ୟାଣ ହବାର ନାହିଁ, ବିବାହ ନହେଲେ ବି କଲ୍ୟାଣ ହବାର ନାହିଁ, କଲ୍ୟାଣ ଅଛି କେବଳ ଭଗବାନଙ୍କ ସେବାରେ, ଆଉ ସେବାର ଅର୍ଥ ତାତ୍ପର୍ଯ୍ୟ, ଭଜନର ତାତ୍ପର୍ଯ୍ୟ ଅର୍ଥ ହଉଛି ଭଗବାନ ପ୍ରତି ଆସକ୍ତିଟା କେମିତି ଦିନ ଦିନ ବଢିବ, ନାମ ପ୍ରତି, ଭଗବାନଙ୍କ ପ୍ରତି, ଗୁରୁ ବୈଷ୍ଣବଙ୍କ ପ୍ରତି, କାରଣ ତୁମେ ଆତ୍ମା ନା, ଆତ୍ମା ମାନେ ତାର ଧର୍ମଟା ରହିଲେ ସ୍ୱାଭାବିକ ଆସକ୍ତି, ସେ ଆସକ୍ତିଟା ଭଗବାନ ଆଡକୁ ନ ବଢେଇ ପାରିବ, ସେ ଆସକ୍ତିଟା ଆଗକୁ ଲାଗିବ ସ୍ଥୂଳ ଭାବରେ ଓ ସୂକ୍ଷ୍ମ ଭାବରେ, ତୁମେ ଅଟକେଇ ରଖିପାରିବନି, ତୁମେ କହିପାରିବନି ମୁଁ କାହାକୁ ଭଲ ପାଇବିନି, ବୈରାଗୀ ମାନେ ଯୋଉ କୁହନ୍ତି, ବୈରାଗୀ ମାନେ ହୁଅନ୍ତି କଣ, ସେମାନେ ସଂସାର ଲୋକ କଣ ଭାବନ୍ତି, ଏମାନେ ଗୋଟେ ନିଷ୍ଠୁର, ବାପା ମାଙ୍କୁ ଏମାନେ ପଚାରିଲେନି, ଏମାନେ ଗୋଟେ କାହାକୁ ଭଲ ପାଉନାହାନ୍ତି, ନାଇଁ ନାଇଁ କୌଣସି ଜୀବ ନାହିଁ କି କାହାକୁ ଭଲ ପାଉନି ବୋଲି, ଭଲ ପାଇବାଟା ଜୀବର ସ୍ୱାଭାବିକ ବୃତ୍ତି, କିଏ ନା କିଏ କାହାକୁ ଭଲ ପାଉଛି, ଭଲ ନ ପାଇକି ତୁମେ ରହିପାରିବେନି, କେବଳ ଯେଉଁମାନେ ଗୋଟେ ପାଗଳ ସେମାନେ କାହାକୁ ଭଲ ପାଇପାରନ୍ତି, ତାଙ୍କ ମନ ତ ମୁଣ୍ଡରେ କାମ କରୁନି ନା, ଯାହାର ଗୋଟେ ମନଟା କାମ କରୁଛି ମାନେ ସେ ଖରାପ ସ୍ୱଭାବର, ଗୋଟେ ରାଗି ହଉ, ଯିଏ ଅତ୍ୟନ୍ତ କ୍ରୋଧି, ତାର କଣ କେହି ସିଏ କଣ ଭାବନି, ତା ସ୍ତ୍ରୀ ନାହିଁ, ତା ସ୍ତ୍ରୀ କଣ ଭଲ ପାଉନି, ସେ ଯେ ଯେତେ ରାଗି ହଉ ତାର ସେ କାହାକୁ ଗୋଟେ ଭଲ ପାଉଥିବ, ତା ପୁଅକୁ ଭଲ ପାଉଥିବ। ଆସକ୍ତିଟା ଆତ୍ମାର କଣ, ଯେତେବେଳେ ଆମେ ବର୍ଣ୍ଣାଶ୍ରମ ସିଷ୍ଟମରେ ରହୁଛେ ଆମର ମୁଖ୍ୟ ଜିନିଷଟା ହେଲା ୟାର ଉର୍ଦ୍ଧକୁ ଯିବାକୁ ପଡିବ। ୟାର ଉର୍ଦ୍ଧଟା କଣ, ବର୍ଣ୍ଣାଶ୍ରମ ସିଷ୍ଟମର ଉର୍ଦ୍ଧଟା ହଉଛି ସଂସିଦ୍ଧି ହରିତ ଉଷଣ ଲେଖିଲେ ନା, ଧର୍ମ ସୁନିଶ୍ଚିତ ପୁଂସାହ ବିଶ୍ୱକ୍ସେନ କଥା ନତ୍ୟ ଅଛି ନା ସଂସିଦ୍ଧି ହରିତ ଉଷଣ। ହରିତୋଷଣ ହଉଛି ମୁଖ୍ୟ ଲକ୍ଷ୍ୟ ବର୍ଣ୍ଣାଶ୍ରମ ଧର୍ମର, ହରିଙ୍କୁ ତୋଷଣ କରିବା, ଖୁସି ହେବା, ହରିଙ୍କୁ ସନ୍ତୁଷ୍ଟ କରିବା। ହରି ସନ୍ତୁଷ୍ଟ ହେଇଗଲେ, ଗୁରୁକୃଷ୍ଣ ସନ୍ତୁଷ୍ଟ ହେଇଗଲେ, ସେ ଆମକୁ ଆକର୍ଷଣ କଲେ, ଆମର ଆସକ୍ତିରେ ଜନ୍ମେ। ଆଜି ଉଜାଲ ଯେଉଁଟା କୁହାଯାଏ, କଣ କୁହାଯିବ, ଗତାନୁଗତିକ ପନ୍ଥାରେ ଭକ୍ତି କରାଯାଏ ନା। ଗତାନୁଗତିକ ପନ୍ଥା କଣ ବୁଝିପାରୁଛ, ଯେମିତି ସକାଳେ ଉଠିବା, ଏ କାମଟା କରିଦେବା, ତାପରେ ସରିଲା, ଗତାନୁଗତିକ ପନ୍ଥା, ଏଇଟା ଚାଲିଛି, ଏଇଟା ଚାଲିବ, ଏମିତି ନାହିଁ। କେହି ବି ସଂସାର ତୁମେ ଦେଖ ସେମାନେ ସମୟକୁ ୱେଷ୍ଟ କରୁନାହାନ୍ତି, ନଷ୍ଟ କରୁନାହାନ୍ତି, ପ୍ରତ୍ୟେକ ଲୋକ ରେଜଲ୍ଟଟା ଦେଖୁଛନ୍ତି ଏବଂ ସବୁବେଳେ ଚିନ୍ତା କରୁଛନ୍ତି କାହିଁକି ମୋର ଏଟା ହେଲାନି। ପ୍ରତ୍ୟେକ ଲୋକ ସେ ଦେଖୁଛି, ଚିନ୍ତା କରୁଛି, ଏଟା ମୋର କରୁଛି, ଏଟା ମୋର କାହିଁକି ଲାଭ ହବନି, କଣ ଅସୁବିଧା ହେଉଛି। କେହି ଏମିତି ବୋକା ନାହାନ୍ତି ଯେ ସେ ଖାଲି ଗତାନୁଗତିକ ପନ୍ଥାରେ କାମ କରୁଛନ୍ତି। କେହି ଯାଇକି ଡେଲି ଯାଉଛି, ଖାଲି ଦୋକାନଟା ଖୋଲିଦେଇ ବସି ହେଉଛି, ଦେଖୁନା ଯେ ଯିଏ ଗୋଟେ ପାନ ଦୋକାନ କରୁଛି, ସେ ଡେଲି ଗଲା ତା ଦୋକାନ ଖୋଲି, ବର୍ତ୍ତମାନ ଲୋକ ପାନ ଖାଉଛନ୍ତି ବେଶୀ ବୋଲେ ପାନ କମିଗଲା, ଫାଷ୍ଟ ଥିଲା ପାନ ବିଜନେସ, ଲୋକ ଆଗେ ସମସ୍ତେ ପାନ ଖାଉଥିଲେ, ତାର ପାନରେ କଣ ସେ ଯୋଉ ମସଲା ମସଲା ପଡିଲା, ଭଲ ମନ୍ଦ ହେଲା, ପେଟର ସବୁ କ୍ୟାନ୍ସର ହେଲା, ଭଲ ମନ୍ଦ ହେଲା, ତାପରେ ଚାଲିଲା ସିଗାରେଟ। ସିଗାରେଟ ତ ବର୍ତ୍ତମାନ ବେଶୀ ନାହିଁ, ଆଗରୁ ସେ ଯୋଉ କ୍ୟାପ୍ଟେନ ଥାଏ, ଆଉ ଗୋଟେ କ୍ୟାଭେଣ୍ଡର ନା କଣ ନା କଣ ଏଟା, ହଁ କ୍ୟାଭେଣ୍ଡର ଥିଲା କି ଗୋଟେ, ହଁ ଥିଲା, ସେ ସିଗାରେଟ ସେସବୁ ଥାଏ, ଏଇଟା ସବୁ ମୋର ମନ ଅଛି, ସବୁ ଧଳା ଧଳା ସବୁ ଥିବ। ଆଉ ଗୋଟେ ସେ ଆମର ମାଷ୍ଟର ଖାଏ କଣ, ତା ତଳେ ନା ହଳଦିଆ ହଳଦିଆ ଥିବ, ସେଟା କ୍ୟାଭେଣ୍ଡର ବୋଧେ, ହଁ ଫିଲ୍ଟର ଫିଲ୍ଟର, ସେସବୁ ସିଗାରେଟ ସବୁ ଥିବ, ସେ ତ ସିଗାରେଟ ପିଆ ଚାଲିଲା, ସିଗାରେଟ ଯିଏ ପିଇବ ତାକୁ ସେତେବେଳେ ତାକୁ କୁହାହବ ଦାମୀ ଲୋକ ନା ସିଗାରେଟ, ଆଉ ଗରିବ ଲୋକ ଗୋଟେ ବିଡ଼ି ଖାଏ। ତ ଦେଖ କେତେ ଚେଞ୍ଜେସ ହଉଛି, ଆଉ ସେଇ ହିସାବରେ ପ୍ରତ୍ୟେକ ଲୋକ କିଭଳି ଚେଞ୍ଜ କରୁଛି ତାର ଲାଇଫ ଷ୍ଟାଇଲଟାକୁ, ସେ ଗୋଟେ ଫୋକସ କରୁଛି। ଆମେ ବୋକା ହେଇକି ବସିଲେ ହବନି, ଆମକୁ ଯୁଆଡେ ହେଲେ ଗୋଟେ ଆଡକୁ ଦେଇଦେବାକୁ ପଡେ ଜୀବନଟାକୁ। ଯୋଉ ପାନ ଦୋକାନ ଥିଲା ଆଗେ ଖାଲି ପାନ ରଖୁଥିଲା, ପାନ ପୁଣି ଚୂର୍ଣ୍ଣ, ଏଇଟା କଣ, ଏଇଟା ଖଜୁରୀ କାଠରେ ଗୋଟେ ଚୂର୍ଣ୍ଣ ମାରେ, ମୁଁ ଦେଖିଛି ଖଜୁରୀ କାଠରେ ଚୂର୍ଣ୍ଣ ମାରିବ, ସେ ଗୁଆକୁ ଗୁଆ କାତିକି ବସିକି ଦିନ ମାନେ ଖଟର ଖଟର କରୁଥିବ, ଧଣିଆ ଗୁଣ୍ଡି ପକେଇ ସେ ଗୁଣ୍ଡ କଣ ସବୁ କି ରାଉଳ ଗୁଣ୍ଡ ଗୋଟେ ଥାଇ, ଯାଜପୁର ଆଡୁ ଗୋଟେ ରାଉଳ ଗୁଣ୍ଡ, ମୋର ଛୁଆଟି ଗୋଟେ ସମାନ ଅଛି, ସେ ଯୁଗ ସବୁ ଯୁଗ ଅଛି, ସେ ଯୁଗ ସେ ଚାଲିଗଲା, ସେ ଯୁଗ ସେଇ ଦୋକାନୀ ବର୍ତ୍ତମାନ ତାଙ୍କ ଦୋକାନକୁ ଯିଏ ସେ ଜିନିଷ ନାହିଁ, ସେ ରଖିଲେନି କଣ, ତାପରେ ବିଡ଼ି ରଖିଲେ, ତାପରେ ସିଗାରେଟ ରଖିଲେ, ତାପରେ ସେ ଗୁଟକା ରଖୁଛନ୍ତି, ସେ ଚିନ୍ତା କରୁନାହାନ୍ତି ମୋରଟା ମୋ ବାପ କରୁଥିଲା ପାନ, ମୁଁ ପାନ କରିବି କି ବିକୁ ନ ବିକୁ, ନାଇଁ ନାଇଁ ସେ ଚେଞ୍ଜ କରୁଛନ୍ତି, ସେ ଦେଖୁଛନ୍ତି କଣ ମୋ ଜୀବନରେ ମୁଁ ଚେଞ୍ଜେସ କରିବାକୁ ପଡିବ ନା ମୁଁ ବଞ୍ଚିପାରିବିନି। ସେମାନେ କେବଳ କର୍ମ କରୁନାହାନ୍ତି, ଦୋକାନ ଖୋଲି ବସୁନାହାନ୍ତି, ଦେଖିବ ପାନ ଗୁଟକା ଏସବୁ ରଖିଲା ପରେ ଲାଭ ହଉନି, ପୁଣି ଗୋଟେ ଦେଖିବ ସାଇଡ୍ ବିଜନେସ୍ କରିବେ, ସେ ମୋବାଇଲ ରିଚାର୍ଜ, ସେ ଯୋଉ କୋଲ୍ଡ ଡ୍ରିଙ୍କ୍ସ, ସେ ରାକ୍ଷୀ, କୌଣସି ଦୋକାନ ଦେଖିନି କି, ଲୋକ କେତେ ପ୍ରକାର ଟ୍ରାଏ କରୁଛି, କୌଣସି ପ୍ରକାର ଖାତା, ଛୁଆଙ୍କ ପାଇଁ ଚକୋଲେଟ, ଗୋଟେ ଗୋଟେ ଦୋକାନ ସବୁ ପ୍ରକାର ଜିନିଷ ରଖିଥିବେ, ଯେମିତି ତାର ଗୁଜୁରାଣଟା ମେଣ୍ଟିବ, ସେ ବସିକି ରହୁଛି କି, ସେ ତା ଆଇଡିଆକୁ ଚେଞ୍ଜ କରୁଛି। ଆମେ ଗଧା ବେଳେ ଆମେ କଣ, ଆମେ ତ ଆଜି ହେଇଗଲେ ମୋର ଦେଖା ସରିଗଲା, ମୋର ଯାହା ଚାଲିଛି ଚାଲିଲା, ମୁଁ ହେଇଗଲି ସବୁ, ଆରେ ସେମିତି କଣ କାମ ଚଳିବ, ତୁମେ ନିଜକୁ ନିଜେ ଚିନ୍ତା କରି ଦେଖ, ବୟସ ମୋର ଚାଲିଯାଉଛି, ସମୟ ମୋର ହେଇଯାଉଛି, ଆଉ ଜେନେରେସନ ଚେଞ୍ଜ ହଉଛି, ଜେନେରେସନଟା ଚେଞ୍ଜ ହଉଛି, ବର୍ତ୍ତମାନ ଫାଷ୍ଟ ବ୍ରାଣ୍ଡର ପିଲା ଆସୁଛନ୍ତି, ପିଲାମାନେ ବହୁତ ଟେକ୍ନିକାଲ ପିଲା, ବୁଦ୍ଧିଆ ପିଲା ସବୁ ଆସୁଛନ୍ତି, ତେଣୁ ତାଙ୍କ ସାଙ୍ଗରେ ମୋତେ ରହିବାକୁ ପଡିବ, ସମାଜ ସାଙ୍ଗରେ ମୋତେ ଚଳିବାକୁ ପଡିବ, ବୟସ ଏଣେ ବଢିଯାଉଛି, ମୋତେ ଭଗବାନ ପ୍ରତି ଆସକ୍ତି ବଢିବାକୁ ପଡିବ। ଆମେ ଗୋଟେ ଚିନ୍ତା ନ କରି ନିଜର ଭଜନ ନ ବଢେଇବା, ନିଜର ସ୍ୱଭାବ ଆହାର ସବୁ ଜିନିଷକୁ ନିଜକୁ ନିଜେ, ଭକ୍ତି ଜୀବନରେ ସବୁଠୁ ଗୋଟେ ବଡ ଜିନିଷ ହେଲା ଏଟା ନିଜର ଲାଇଫ, କାହିଁକି ନିଜର ଲାଇଫ, ତୁମର କଣ ଚାହୁଁଛ, ପରମାତ୍ମା ତୁମକୁ ସପୋର୍ଟ କରି, ତୁମେ ଭଲ ଖାଇବା ପିଇବା ରହିବା ପାଇଁ ଚାହୁଁଛ, ତ ପରମାତ୍ମା ସପୋର୍ଟ କରିବେ, ସେଥିପାଇଁ ଗୁରୁଦେବ ପ୍ରଭୁପାଦ ବି କୁହନ୍ତି, ଇସ୍କନ ଗୁରୁଦେବ ବି କୁହନ୍ତି, ଇସ୍କନରେ କୃଷ୍ଣ ଅଛନ୍ତି, ମାୟା ଅଛି, ତୁମର କଣ ଦରକାର, କାରଣ କୃଷ୍ଣ ଯୋଉଠି ରହିବେ ମାୟା ସେଠି ରହିବ, ତୁମେ ଯଦି କୃଷ୍ଣ ଦରକାର କୃଷ୍ଣ ମିଳିବ, ମାୟା ଦରକାର ମାୟା ମିଳିବ, ତୁମେ କଣ ଚାହୁଁଛ, ତୁମେ ଯଦି ଚାହୁଁଛ ମୁଁ ଭକ୍ତି କରିବି, ସେଥିପାଇଁ କୌଣସି ଜିନିଷ ପ୍ରତିବନ୍ଧକ ନୁହେଁ। ପରମାତ୍ମା ତୁମକୁ ସେଭଳି ଜ୍ଞାନ ଦେଇଦେବେ, ସେଭଳି କନସିୟସନେସଟା ଦେବେ, ଚେତନାଟା ସେଭଳି ଦେବେ। ତୁମେ ଯେକୌଣସି ସେବା କର, ତୁମର ଚେତନାଟା ସେଭଳି ସ୍ତରରେ ନିର୍ମାଣ ହବ, ତିଆରି ହବ। କାରଣ କୃଷ୍ଣ ସିଏ ସାକ୍ଷୀ ନା, ସିଏ ବୁଦ୍ଧିର ସାକ୍ଷୀ ନା, ସେ ଦେଖୁଛନ୍ତି ଏଇ ଜୀବର କଣ ମନୋଭାବଟା ରହୁଛି। ତେଣୁ ଜଣେ ଯଦି ସେ ଗୋଟେ ଗମ୍ଭୀର ନ ହେଇକି ଚିନ୍ତା ନ କରିବେ ସେ ବିଷୟରେ, ତ କିଏ ହେଲ୍ପ କରିପାରିବେ? ସେଟା ନିଜକୁ ନିଜେ ସହାୟତା କରିବାକୁ ପଡିବ। ଆଉ ୟା ଭିତରେ ସବୁଠୁ ବଡ ଆନାଲାଇଜ୍, ଯେମିତି ମୁଁ ଦୋକାନରେ ଉଦାହରଣ ଦଉଥିଲି, ସେ ପାନ ରଖୁଛି, ଗୁଟକା ରଖୁଛି, ସେ ଥଣ୍ଡା ରଖୁଛି, ରାକ୍ଷି ରଖୁଛି, ଛୁଆଙ୍କ ପାଇଁ ଚକୋଲେଟ, ଯୋଉ ସାଧା କାଗଜ, ସେ କେତେ ପ୍ରକାର ଜିନିଷ ସବୁ ରଖୁଛି। କାହିଁକି ରଖୁଛି? ବେଲୁନ ରଖିବ, ସେ କାହିଁ ଜିନିଷ ରଖୁଛି? ସେ ଆଇଡିଆକୁ ଚେଞ୍ଜ କରୁଛି, ତାର ଟଙ୍କା ଦରକାର। ସେଭଳି ଜଣେ ଭଗବାନଙ୍କର ଭକ୍ତ, ସେ ସବୁବେଳେ ଚିନ୍ତା କରିବ ମୋର ଆସକ୍ତିର କେମିତି ବଢିବାର ଅଛି, ଭଗବାନଙ୍କ ଚରଣ ପ୍ରତି ମୋର ଭଗବାନଙ୍କ ପ୍ରତି ଆସକ୍ତି ବଢିବାର ଅଛି, ତାଙ୍କର ଚିନ୍ତନ ମୋର ହବାର ଅଛି। କାରଣ ମୋତେ ମନମନା ହବାକୁ ପଡିବ, ଚବିଶ ଘଣ୍ଟା କୃଷ୍ଣଙ୍କୁ ଚିନ୍ତା କରିବାକୁ ପଡିବ। ଚବିଶ ଘଣ୍ଟା କୃଷ୍ଣଙ୍କୁ ଚିନ୍ତା କରିବାକୁ ଗଲେ ଚବିଶ ଘଣ୍ଟା କୃଷ୍ଣଙ୍କର ଏନଭାରମେଣ୍ଟ ଭିତରେ ତୁମ ମାଇଣ୍ଡ ସେନ୍ସେସ ଗୋଟେ ରହିବାକୁ ପଡିବ। ତୁମର ଯେମିତି ଗୋଟେ ଲୋକ ଅଫିସରେ କାମ କରୁଛି, ଗୋଟେ ପୋଲିସ, ଗୋଟେ କଣ ବର୍ଡର ବାଲା, ସିକ୍ୟୁରିଟି ବାଲା, କଣ ଏଟା କହୁଛ, ବିଏସ୍ଏଫ୍ ବାଲା, ସେ ଯେତେବେଳେ ବର୍ଡର ରହୁଛନ୍ତି, ସେ ତା ସ୍ତ୍ରୀ ଛୁଆ ପିଲା କଥା ଚିନ୍ତା କରିବା ସମୟ ଅଛି? ବର୍ଡର ଯୋଉଟା ରହୁଛନ୍ତି, ସେ ଯେତେବେଳେ ଡ୍ୟୁଟି କରୁଛନ୍ତି, ତାଙ୍କ ହେଡ଼େ କାହା ଚିନ୍ତା କରୁଥିବେ? ଖାଲି ଗଳି କହୁନଥିବେ କିଏ ଆଇଲା କଣ ମାରିଦେବେ ନହେଲେ ତାଙ୍କୁ। ଆଉ ସେଇ ବ୍ୟକ୍ତି ସେଠି ସେ ଦରମା କଥା ଚିନ୍ତା କରୁନି, ସେ କେବଳ ପ୍ରତିପକ୍ଷ କଥା ଚିନ୍ତା କରୁଛି, ନିଜକୁ କେମିତି ସୁରକ୍ଷା ଦେବ, ଦେଶକୁ କେମିତି ସୁରକ୍ଷା ଦେବ। ବ୍ୟକ୍ତିଟା ସେଇ ସମାନ ବ୍ୟକ୍ତି, ସେଠି ଆଉ ତାର ବାହ୍ୟ ଚିନ୍ତାରେ କିଛି ପଶୁନି ତା ମୁଣ୍ଡ ଭିତରେ, ସେ ଗୋଟେ ସେଭଳି ଏନଭାରମେଣ୍ଟ ଭିତରେ ସେ ଡ୍ୟୁଟି କରୁଛି। କ୍ରିଷ୍ଣ କନସିୟସନେସଟା ଗୋଟେ ସେୟା ପ୍ରପାତ। ସେ ଶବ୍ଦଟି ଯୋଉ ଚୁଜ୍ କରିଛନ୍ତି, ଯୋଉ ଇଂଲିଶରେ ଯୋଉ ଟର୍ମଟି, ବହୁତ ବଡ ମାନେ ଯାହା କୁହନ୍ତି, ଏତେ ତାର ମୂଲ୍ୟ କୃଷ୍ଣ ଚେତନା। ତାର ଚବିଶ ଘଣ୍ଟା ଗୋଟେ କୃଷ୍ଣ କନସିୟସନେସ ଏନଭାରମେଣ୍ଟରେ ତୁମକୁ ରହିବାକୁ ପଡିବ। ତାପରେ ଯେମିତି ଗୋଟେ ବଡ ମନଟା କଣ କରୁଛି, ଗୋଟେ ସକାଳୁ ଗୋଟେ ଉଠିଲା ମାନେ ଭାବିଲେ ତୁମ ମନ କଣ, ସେ ଗାଡ଼ିଟା ବାନ୍ଧିବା କି ଘରେ କାମଟା କରିବା, ଏଠା ଇଏ କରିବା, ସେଟା ଗୋଟେ ତାର ଗୋଟେ କଣ, ତାର ଗୋଟେ ପ୍ଲାନ ରହିଛି। ସେ ଉଠିଲା ମାନେ ତାର ଚଲେଇବ, କେବଳ ତାକୁ ଭଗବାନ ଶୋଇ ଦଉଛନ୍ତି ବୋଲି ସେ ଟିକେ ଶାନ୍ତିରେ ରହୁଛି। ମଣିଷଟା ଟିକେ ଶାନ୍ତିରେ ଯୋଉ ବଞ୍ଚୁଛି ଭଗବାନ ନିଦ୍ରାଟା ଦେଇଛନ୍ତି ବୋଲି, ନିଦ୍ରା ନା ଯାହା ନଦେଉଛି ତ ପାଗଳ ହେଇଗଲା ଆଉ କଣ, ପାଗଳ ଆଉ କିଏ ହୁଅନ୍ତି? ପାଗଳ ଯାହା ନିଦ ନ ହୋଇଛି ପାଗଳ ହୁଏ, ଭଗବାନ ମାୟା ଦେବୀକି ରଖିଛନ୍ତି, ସବୁ ଶୋଇ ଦଉଛନ୍ତି, ଶୋଇଯା। ସେଥିପାଇଁ ସେ ଟିକେ ମୁଣ୍ଡ ଟିକେ ବାଲାନ୍ସ କରିପାରୁଛି, ତାହେଲେ ନ ଶୋଇପାରିବ। ଆଉ ଯୋଉ ସେ ଓଡ଼ିଆର ଗୋଟେ କଥା ନାହିଁ, ତିନି ଜଣଙ୍କୁ ନିଦ ହୁଏ ନା, ନିଦ ତିନି ଜଣଙ୍କୁ, ରୋଗୀ, ଭୋଗୀ, ଯୋଗୀ, ଏ ତିନି ଜଣ। ରୋଗୀ ତାକୁ ନିଦ ହବନି, ତାର ଛୋଟ ପଟ ଚପଟ ଚପଟ ହେଲା, ରୋଗୀ କି ନିଦ ହବନି। ଆଉ ଭୋଗୀ ତାକୁ 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 ନିଦ କୋଉଠୁ ହବ, ତାର ତ ଟଙ୍କା କୋଉଠୁ ଆଣିବି, କଣ କରିବି, ଇଏ କରିବି, ସେ ତାର ଶୀତର ତାର ଦୌଡ଼ିଲା। ଆଉ ଯୋଗୀ ତାର ସୁଯୋଗ ସାଧନ କରିବ। ଆଉ ନିଦ କାହାକୁ ହବ, ନିଦ ଶୋଇବା ଟାଇମ ବର୍ତ୍ତମାନ ଲୋକଙ୍କର ଅଛି କି? ଶୋଇକି ଘୁଙ୍ଗୁଡ଼ି ମାରିବା ଲୋକ ଆଉ ଦେଖୁଛ ଜଗତରେ? ଶୋଇକି ଆଗରୁ ସବୁ ଘୁଙ୍ଗୁଡ଼ି କେତେ ମାରନ୍ତି ଲୋକ, ଏ ଛୁଆଙ୍କୁ ସବୁ ଗଡ଼ାନ୍ତି, ଏପଟୁ ଗଡ଼େ ଦେବୁ, ମୁଁ ଦେଖିଛି ମୋ ମନରେ ଛୁଆଟେ ଏପଟୁ ଗଡ଼େ ଦେବୁ, ସେ ସେପଟୁ ଗଡ଼ିଯିବ, ସେପଟୁ ଗଡ଼େ ଦେବୁ, ଏପଟୁ ଏଭଳିଆ ବର୍ତ୍ତମାନ ଲୋକ କହୁ, ଛୁଆଟି କତିରେ ବୁଢା କଣ ଦେଖିଲେ କିଏ ଶୋଇକି ଗଡୁଛି? ଲୋକଙ୍କୁ ନିଦ ନାହିଁ ବର୍ତ୍ତମାନ, କାହିଁକି ସମାଜଟା ଏତେ ମାନେ ବଞ୍ଚିବା ପାଇଁ ଏତେ କଷ୍ଟ ହେଇଗଲାଣି। ସମସ୍ତେ ଛୁଆଟା ସକାଳୁ ପାଞ୍ଚଟା ଉଠିଲେ ସ୍କୁଲ ଯିବ, ସେ ଗଡ଼ିବ କଣ, ଏଠି ଗଡ଼ିବ, ଗଡ଼ିଲେ ଚଳିବ? ରାତି ଦଶଟା ପର୍ଯ୍ୟନ୍ତ ମା ବାଡ଼େ ବାଡ଼େଇ ପାଠ ପଢିବ, ଏ ସାର୍ କହିଛନ୍ତି କଣ ଆସିଛି, ଏଟା ମୋବାଇଲ ଫୋନ ସ୍କୁଲ ଟ୍ୟାକ୍ସ ଆସିଛି, ଦେଖ ଏଟା ଦଶଟା ବେଳେ ତାକୁ ଶୋଇକି ପୁଣି ଚାରିଟା ବାଜିଲା ମାନେ ତାକୁ ଗଡ଼େଇବ। ତା ମୁଣ୍ଡରେ ବି ଚିନ୍ତା ଅଛି, ନ ଉଠି ସ୍କୁଲ ଉଠି ନ ଗଲେ ମା ବାଡ଼େ ଭାଣି ସ୍କୁଲ ଟିଚର କଣ କହିବେ, ଗାଡି ଆସିକି ପଳେଇଯିବ, ଘରେ କେଟର କେଟର ହେବେ। ଛୁଆଟି ବେଳୁ ବର୍ତ୍ତମାନ କାହାକୁ ରେଷ୍ଟ ନାହିଁ, ଆଉ ଶୋଇକି ତତେ ନିଦ କଣ ଲାଗୁଛି, ବସିଲା ବେଳକୁ ତୁମକୁ ନିଦ ଲାଗୁ, ତା ମାନେ କଣ, ବସିଲା ବେଳକୁ ତୁମ ନିଦ ଲାଗୁ, ତା ମାନେ କଣ, ତୋର ଚିନ୍ତା କିଛି ନାହିଁ, ତୋର ଗୋଟେ କନସିୟସନେସ, ତୁମେ ତୁମର ଗୋଟେ ଦାୟିତ୍ୱ କିଛି ନାହିଁ, ମୁଣ୍ଡ ଦାୟିତ୍ୱ ନିଦ ଲାଗିବ? ଭୋଗୀକି ନିଦ ହବନି କି ରୋଗୀକି ନିଦ ହବନି କି ଯୋଗୀକି ନିଦ ହବନି? ଭୋଗୀ ରୋଗୀ ଯୋଗୀ ଆଗକୁ ତିନି ଜଣ ଶୁଅନ୍ତିନି, ତା ନିଦ କୋଉଠି ହବ? ଆଉ ତୁମକୁ ନିଦ ଲାଗୁଛି ମାନେ ତୁମର ଆରାମସେ ଅଳସ ହେଇଗଲ, ଖାଇଲ ବା ଯାହା ହବ ହବ ଦେଖିବା ଆଉ ଗଧା ଗୁଡା। କୃଷ୍ଣ କନସିୟସନେସଟା କଣ, କୃଷ୍ଣ ଚେତନାଟା ଗୋଟେ କଣ, ଗୋଟେ ଚେତନା ସ୍ତରଟା ପୁରା ଘୁରୁଥିବ ତୁମର କୃଷ୍ଣଙ୍କ ଭିତରେ। ଆଉ କଣ କିଛି ଆଉ କିଛି ରହିଛି କି ତୁମର? ତୁମ ଚେତନା ସ୍ତରଟା କୃଷ୍ଣଙ୍କୁ ସକାଳୁ ସଦା ଯେମିତି ଗୋଟେ ସଂସାର ଲୋକର ଚେତନା ସ୍ତରଟା କଣ? ତାର କେମିତି ତା ପରିବାର ସେଭଳି ଭଗବାନ, ଏଟା ଗୋଟେ ଆସକ୍ତିର ଜିନିଷ ନା, ଭଗବାନ ପ୍ରତି ଆସକ୍ତି ଜଣେ। ସେଥିପାଇଁ ସେ କେତେ ପ୍ରଭୁ କେତେ ଯଦି ଜଣେ ବିଚାର କରି ଦେଖିବ କେତେ ସୁନ୍ଦର, ପ୍ରତ୍ୟେକ ଜୀବ କେମିତି ଭଗବାନଙ୍କୁ ଭଲ ପାଇପାରିବ ତା ପ୍ରତି ଆସକ୍ତି ବଢିବ। ସେଥିପାଇଁ ସିଷ୍ଟମ ସବୁ କଲେ, ବ୍ରହ୍ମଚାରୀ ଗ୍ରସ୍ତ ବାନପ୍ରସ୍ତ ସନ୍ୟାସ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ସମସ୍ତ ପାଇଁ କଲେ, ବେଦ ଧର୍ମ ଦେଲେ, ସମସ୍ତଙ୍କ ସ୍ଥିତି ରହିକି ଭଗବାନ କଥା ଶୁଣିବେ, ଭଗବାନଙ୍କୁ ସେବା କରିବେ, ଧୀରେ 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 ସେମାନେ କେମିତି ପ୍ରଭୁଙ୍କ ପାଖ ପ୍ରତି ଆସକ୍ତି ଜାଣିବେ। କାରଣ ଭଗବାନ ପ୍ରତି ଆସକ୍ତି ନ ଜନ୍ମେଲେ କେହି ବି ଯାଇପାରିବେନି, କେହି ବି ଯାଇପାରିବେନି ପ୍ରଭୁଙ୍କ ପାଖ। ତା କନସିୟସନେସ୍ ଟା କୃଷ୍ଣ, ତା ଚେତନାରେ କୃଷ୍ଣ ନ ରହିଲେ ମୃତ୍ୟୁ ସମୟରେ କିଏ ଆସିବ? ମୃତ୍ୟୁ ସମୟରେ କିଏ ରିଫ୍ଲେକ୍ଟ କରିବ? ଚେତନା କଣ ବୁଝିପାରୁଛ ନା ନାହିଁ? ଚେତନାଟା ଗୋଟେ କଣ, କଣ କୋଉଠି ଚେତନା ଅଛି? ଚେତନାଟା କୋଉଠି ଅଛି? ଯେମିତି ଚେତନାଟା କଣ ବୁଝିପାରୁନୁ, ଯେମିତି ତୁ ରାଗିଗଲୁ ଗୋଟେ ଲୋକକୁ, ଗୋଟେ ଲୋକ ଉପରେ ରାଗିଗଲୁ, ରାଗିଗଲା ପରେ ସେ ଲୋକଟାକୁ ତତେ କଣ କହି ତ ରାଗିକି ତୋ ରାଗଟା ରହିଛି? ସେଟା ତ ଘଣ୍ଟେ ଦି ଘଣ୍ଟା ଚାରି ଘଣ୍ଟା କି ଗୋଟେ ଦିନ ରହିଲା, ଦି ଦିନ ରହିଲା, ତାପରେ ଭୁଲି ଯାଉଛି? ଭୁଲି ନାହିଁ, ମନ ସେଟାକୁ ସେ ପାସ୍ କରିଦେଲା, ମନ ଧୀରେ ଆଉ ଗୋଟେ କଥା ପଶିଗଲା, ସେ ସେଟାକୁ ଚେତନା ସ୍ତରରେ ରଖିଦେଇଛି, କନସିୟସ ସେଟା କୁହାଯାଏ। କନସିୟସ ଷ୍ଟେଜରେ ସବୁଟା ସୂକ୍ଷ୍ମ ଭାବରେ ରହିଛି, ଯାଇନି ସେଗୁଡା। ପୁଣି ତୁମେ ସେଇ ଲୋକ ବିଷୟରେ ଚିନ୍ତା କରିଦବ, ବର୍ଷେ ପରେ କି ଛଅ ମାସ ପରେ କି ଦେଖା ହେଇଗଲା, ପୁଣି ତୁମର ସେ ମନେ ପଡ଼ୁଛି, ସେ ଚେତନାଟା ଆସିଯିବ। ମତେ ଏହା କହିଥିଲା, ଚେତନାରୁ କିଛି ୱାଇପ୍ ଆଉଟ୍ ହଉନି, କିଛି ଯାଉନି, ଫର୍ମାଟ କରନ୍ତିନି ତୁମେ ସବୁ କଣ ମୋବାଇଲ ଫୋବାଇଲ ଯୋଉ ଏଇଟା ଫର୍ମାଟ କରିଦେଲେ ସବୁ ଉଡିଯାଏ, ଉଡିବନି କିଛି, କେବଳ ଏଇ ଗୋଟେ। ସେ କୃଷ୍ଣ ଯେତେବେଳେ ଆସିବେ ଚେତନା ସ୍ତର ସବୁ ବାହାରିକି ଯିବ। ଏଇ ଯୋଉ କୃଷ୍ଣ ଚେତନା ଯୋଉ ରହିଛି, ଆମେ ଯଦି ଭଗବାନଙ୍କ ପ୍ରତି ଆସକ୍ତି ନ ଜନ୍ମେଇ ପାରିଲେ ଅସୁବିଧାରେ କଣ ହବ ନା? ତୁମେ ଭାବନି ଯେ ମୁଁ ଭକ୍ତି କରୁଛି ମୋର କିଛି ଅସୁବିଧା ନାହିଁ, ମୋର ତ କିଛି ଚିନ୍ତା ନାହିଁ। ଆରେ ତୁମର କିଛି ଚିନ୍ତା ନାହିଁ ମାନେ, କୃଷ୍ଣ ପ୍ରତି ଆସକ୍ତି ନାହିଁ ମାନେ, ତୁମର ସୂକ୍ଷ୍ମ ଭାବରେ ସ୍ଥୂଳ ଭାବରେ କାହା ପ୍ରତି ଆସକ୍ତି ଅଛି? ସେଟା ଚେତନା ସ୍ତରରେ ସେ ଦିନକୁ ଦିନ ସେଗୁଡା କଣ ହଉଛି, କୋଟିଂ ଗୋଟେ ଲେୟାର ଭଳିଆ ରହି ରହିକି ଆସୁଛି। ଆସକ୍ତି ନାହିଁ ବୋଲି କହିପାରିବେନି, ଗୋଟେ ରହିଛି କିଛି। ଯଦି କୃଷ୍ଣଙ୍କ ପ୍ରତି ଆସକ୍ତି ନାହିଁ, ଗୁରୁକୃଷ୍ଣଙ୍କ ପ୍ରତି ଆସକ୍ତି ନାହିଁ ମାନେ, ଆଉ କେଉଁଠି ଗୋଟେ ରହିଛି ସୂକ୍ଷ୍ମ ସ୍ତରରେ ସ୍ଥୂଳ ସ୍ତରରେ? ତେଣୁ କଣ କାହା ପ୍ରତି ଗୋଟେ ଆସକ୍ତି, ଖାଇବା ହଉ, ପିଇବା ହଉ, ରହିବା ହଉ, ବ୍ୟକ୍ତିଗତ କାହା ସମ୍ପର୍କ ହଉ, ସେ ରହିଛି ନା? ଆଉ ନହେଲେ ଗୋଟେ ଦେଖୁନା, ସେ ଯୋଉ ବିଦେଶୀମାନେ ଯେମିତି କୁକୁରକୁ, ବିରାଡ଼ିକି, ଶୁଆକୁ, ପକ୍ଷୀ ପକ୍ଷୀ ରଖିବେ, ଆମ ଭାରତରେ କଣ ଧରମ ଭାଇ, ଧରମ ଭଉଣୀ ନାଇଁ ନା? ଏଗୁଡା ସଂଗାତ ଏଗୁଡା ସବୁ ଅଛି ନା? ଏଗୁଡା ସବୁ ଏବେ ବି ରହିଛି ଆଉ, ଫ୍ରେଣ୍ଡସ ସର୍କିଲ୍ସ ସବୁ ସମସ୍ତେ ଗୋଟେ ଯିବାର ଆସକ୍ତି ରଖିଛି ନା? ବର୍ତ୍ତମାନ କଣ, ବର୍ତ୍ତମାନ କାମମୟ ଜଗତ ହେଇଗଲା ବୋଲି ବର୍ତ୍ତମାନ କାମ ଆଡୁ ସବୁ ପଳେଇଗଲା। ଆଗରୁ ସବୁ ଧରମ ଭାଇ ଥିଲା, ଧରମ ଭାଇ ନଥିଲା? ଧରମ ଭାଇ, ଧରମ ଭଉଣୀ, ସଂଗାତ, ସେ ବୁଢା ହେବେନି ତାଙ୍କ ସଂଗାତ, ଆଫେକ୍ସନଟାକୁ ଆସକ୍ତି କେମିତି ସେ କାଟିପାରିବନି ଗୋଟେ ଜୀବ। ସେ ଭଲ କାହାକୁ ନା କାହାକୁ ପାଉଛି? ତୁମେ କହିପାରିବନି ମୁଁ କାହାକୁ ଭଲ ପାଉନି, ତୁମେ ଆତ୍ମା ମାନେ ତୁମେ କାହାକୁ ଗୋଟେ ଭଲ ପାଉଛ, କିନ୍ତୁ କୃଷ୍ଣଙ୍କୁ ଭଲ ପାଉନା ମାନେ ଆଉ ଗୋଟେ କାହାକୁ ଭଲ ପାଉଛ। ଆଉ ସେଇଟା ଦିନ ତୁମ ମୃତ୍ୟୁ ସମୟ ବେଳକୁ ତାକୁ ଭଲ ପାଇକି ଯେଉଁ ଯେଉଁ ଭାବନା ଗୁଡାକ ତୁମର ଜଣକୁ ଭଲ ପାଉଛ ମାନେ, ପ୍ରତିଦିନ କିଛି ଭାବନା ତୁମେ ହୃଦୟରେ ଡିପୋଜିଟ୍ କରୁଛ, ସିଏ ତୁମ ସାଙ୍ଗରେ ଏକ୍ସଚେଞ୍ଜ କରୁ ବା ନ କରୁ, କିନ୍ତୁ ତୁମେ ତାକୁ ଚିନ୍ତା କରୁଛ ନା, ସେ ଏମିତି ଭାବୁଥିବ ମୋ ବିଷୟରେ, ସିଏ ଏମିତିକା, ମୋ ବାପା ଏମିତିକା, ମୋ ମା ଏମିତିକା, ତୁମେ ତା ବିଷୟରେ ଯୋଉଟା ଭାବୁଛ ସେଗୁଡା ତୁମ ଚେତନା ସ୍ତରରେ କଣ ରହୁଛି, ସଞ୍ଚିତ ହେଇକି ରହୁଛି। ଏ ଯେମିତି ଭରତ ମହାରାଜ ମୃଗ ବିଷୟରେ ଯାହା ଭାବୁଥିଲେ, କଣ ମୃଗ ସେଟା କରୁଥିଲା କି? ମୃଗ କଣ କହୁଥିଲା କି, ଭରତ ତୁମେ ଯେତେବେଳେ ସର ଛାଡ଼ିଦବ ମୁଁ ଭାସିଯିବି, ମୁଁ ଏହା ହେଇଯିବି, ଇଏ ଭଲ ପାଇକି ସବୁ କଳ୍ପନା କରୁଥିଲେ। ଭଲ ପାଇବାର ଏଟା ଗୋଟେ ଦୋଷ, ତୁମେ ଯାହାକୁ ଭଲ ପାଉଛି ସବୁ କଳ୍ପନା ଜଳ୍ପନା କରୁଛ, ସେଗୁଡାକ ସବୁ ହଉଛି ମିଥ୍ୟା, ସେ ଲୋକ ପାଇଁ ପ୍ରଯୁଜ୍ୟ ନୁହେଁ। ତୁମର ମନ କେବଳ ଗୋଟେ ସାଟିସ୍ଫିକେସନ ପାଇବା ପାଇଁ, ମନ ଯେହେତୁ କୃଷ୍ଣଙ୍କୁ ଭଲ ପାଉନି, ତୁମେ ଗୋଟେ କଳ୍ପନା ଜଳ୍ପନା କରିକି ଏଟାକୁ ଆକାଶ କୁସୁମ କୁହାଯାଏ। ଏଟା ଆକାଶ କୁସୁମ, ମୁଁ ଏଇଟା ଏଇଟା ଏମିତି କରିଦେବି, ସେ ମତେ ଭଲ ପାଏ, ଯେମିତି ପୁଅ ଗୁଡାକ ଦେଖୁନା ଝିଅକୁ ଭଲ ପାଆନ୍ତି, ଏସବୁ ଦୁନିଆ କଥା ସବୁ ଚିନ୍ତା କରିକି ଏସବୁ ଫୋନରେ ବସି ସେ ଭାବନ୍ତି ଏଟା ଗୋଟେ ବହୁତ ବଡ ଜିନିଷ। ତାଙ୍କ ମନକୁ ମନ ସବୁ ଘିଅ ଖାଆନ୍ତି, ଗୋଟେ ଓଡ଼ିଆରେ ଆମ ନାଇଁ କଣ, ମନକୁ ମନ ଘିଅ ଖାଉଛି, ମନକୁ ମନ ଘିଅ କଣ ବୁଝିପାରୁଛ ନା? ତୁମ ଘରେ ଘିଅ ନାହିଁ, ଘରେ ଘିଅ ନାହିଁ କି ପଇସା ନାହିଁ, ତାର ମନକୁ ମନ ଘିଅ ଖାଲି ଖାଉଛି। ଆରେ ମନକୁ ମନ ଘିଅ ଖାଇଲେ ସ୍ୱାଦ କିଛି ଅଛି? ଆମେ ଛୋଟ ବେଳେ ସବୁ କୁହନ୍ତି ଆମର ସିଆଡେ, ତୁ ମନକୁ ମନ ଘିଅ ଖାଉଛୁ ନା କଣ, ତୁ ଭାଇ ଦେଉଛି କାମଟା କରିଦେବୁ ବୋଲି, ବାପା ମା ହେରିକା ରାଗିଲେ ସକାଳେ, ତୁ ମନକୁ ମନ ଘିଅ ଖାଉଛୁ ନା କଣ, ଘିଅଟାକୁ ଖାଇଲେ ତାର ଟେଷ୍ଟ ଜାଣିବ, ଜଣେ ମନକୁ ମନ ଖାଇବ। ଏଇ ଯୋଉ ଏଇ ସଂସାର ଭଲ ପାଇବାଟା ହଉଛି ଏଇଟା, କାହା ପ୍ରତି ଯୋଉ ଭଲ ପାଇବାଟା ରହିଛି ସଂସାର, ତୁମେ କାହା ପ୍ରତି ଯୋଉ ଭଲ ପାଇବାଟା ରହିଛି, ଏଟା ଗୋଟେ କଣ ମାନସିକ ସ୍ତରର ଗୋଟେ ଗୋଟେ ମ୍ୟାଡନେସ୍, ଗୋଟେ ପାଗଳାନି। ସେ ଲୋକ ଆମକୁ ଭଲ ପାଉନି, ଆମର ଗୋଟେ କଳ୍ପନାମୟ ଭାବନା ହେଇକି ଏମିତି ଆମ ମୋ ବାପା ଏମିତି, ଆମ ମା ଏମିତିକା, ବାପାଙ୍କୁ ଏମିତି କରିଦେଲେ ହବ, ଏଟା ବାପା ଏମିତି ନୁହଁ, ଏଇଟା ଖାଲି ବାପା, କିଏ ମା, କିଏ ସ୍ତ୍ରୀ, କିଏ ଭାଇ, କିଏ ସଙ୍ଗାତ ସଙ୍ଗାତୁଣୀ, ଝିଅ ପୁଅ, ସମସ୍ତେ ଏଇଭଳିଆ ଗୋଟେ କଳ୍ପନାରେ ପଶିଛନ୍ତି। ଭଲ ପାଇବାଟା କଣ, ତୁମେ ଯାହାକୁ ଭଲ ପାଉଛ ସିଏ ପୁଣି କଣ କରିବ, ତାର କିଛି ପ୍ରୋବ୍ଲେମ ଅଛି, ସିଏ ଗୋଟେ କାହାକୁ ଭଲ ପାଉଥିବ। ତୁମେ ଭାବରେ ତୁମେ ଯାହାକୁ ଭଲ ପାଉଛ ସିଏ ସେତିକି ଭଲ ପାଇବାଟା ଚାହୁଁଛି, ସିଏ ତାଠୁ ଅଧିକା, ସିଏ ସେଥିପାଇଁ ତୁମ କତିରୁ ସେ ନ ପାଇକି ସିଏ ଗୋଟେ ଖୋଜୁଥିବ କାହାକୁ। ଏଇଟା ପାଗଳ ଜଗତ, ଲୋକ କିଛି ବୁଝିପାରୁନି। ତୁମେ ତୁମର ସବୁ ଟଙ୍କା ପଇସା ସବୁ ଦେଇକି ହୃଦୟରୁ ଖୋଲିକି ତୁମେ କହିବ ମୁଁ ତାକୁ ଭାରି ଭଲ ପାଉଛି, ସିଏ ଚାହୁଁଛି ୟାଠୁ ଆଉ ଅଧିକା, ତେଣୁ ସିଏ ଖୋଜୁଛି ଆଉ ଜଣଙ୍କୁ। ସମସ୍ତେ ଏମିତି ଖୋଜି ଖୋଜିକା ଚାଲିଛନ୍ତି, କେହି କେହି ମିଳୁନାହାନ୍ତି, କେହି କାହାକୁ ମିଳୁନାହାନ୍ତି। ଜୀବ ହଉଛି କଣ, କଣ ସିଏ ଆତ୍ମା ନା, ଆତ୍ମା କେତେ କଣ ପାଇବା ପାଇଁ ଚାହୁଁଛି, ସେ ଅନାବିଳ ପ୍ରେମ। ଅନାବିଳ ପ୍ରେମ କିଏ ଦେଇପାରିବ, ତୁମେ ଯାହାକୁ ଭଲ ପାଇବ ସେ ଯେମିତି ତୁମ ସାଙ୍ଗରେ କିଛି କଣ୍ଡିସନ କରିବନି, ଖୋଜିଲ କିଏ ଗୋଟେ ଅଛି ଏ ଜଗତରେ, କିଛି ଅଛି କେହି ନା। ଅନାବିଳ ପ୍ରେମ ତୁମକୁ କେହି ଦେଇପାରିବେନି, ସମସ୍ତଙ୍କର ଆବିଳତା ଅଛି, କାମନା ଅଛି ଆଉ। ତେଣୁ ଆମର ଯୋଉ ଭଲ ପାଇବାଟା ଗୋଟେ ମ୍ୟାଡନେସ୍, ଏସବୁ ତତ୍ତ୍ୱ ବିଚାର, ଏଟାକୁ ସାଧାରଣ ଲୋକ ବୁଝିପାରିବେନି, କିମ୍ବା ଏ ଗୋଟେ ଜେନେରାଲ ଭକ୍ତ ବି ବୁଝିପାରିବେନି, ସେଗୁଡ଼ା ସବୁ କଣ ଗୋଟେ ସେଣ୍ଟିମେଣ୍ଟ ଜିନିଷ, ଗୁଡା ସେଣ୍ଟିମେଣ୍ଟ ଏଇଟା ଫ୍ୟାକ୍ଟ, କୃଷ୍ଣ ଚେତନା ଦୃଷ୍ଟିରୁ ଏଟା 100% ଫ୍ୟାକ୍ଟ। ତୁମ ସ୍ଥିତିରେ ତୁମେ ଏଟାକୁ, ତୁମ ସ୍ଥିତି ସାର ତୁମେ କହିବା ଏଟା ବଡ ଜିନିଷ, ମୋର ବାପାକୁ ଭଲ ପାଇବା, ମାଆକୁ ଭଲ ପାଇବାକୁ ପଡିବ, ସମସ୍ତେ ହଉଛନ୍ତି ଆତ୍ମା, ତୁମେ ଫିଲୋସଫି କହିଲେ ତାହେଲେ କିଛି ନାହିଁ, ସମସ୍ତେ ତ ଆତ୍ମା, ଅସୁବିଧା କୌଣସି କାଶ ନାହିଁ ରିଲେସନ ରଖିବା, କିନ୍ତୁ ଆତ୍ମସ୍ଥିତିରେ ଅଛ କି, ଆତ୍ମସ୍ଥିତିରେ ଅଛ ତୁମ ପାଇଁ କିଛି ଅସୁବିଧା ନାହିଁ। ଆତ୍ମସ୍ଥିତିରେ ଥିବା ଲୋକ ଦେଖ କି ଗୋଟେ ବନ୍ଧନ, ସୂକ୍ଷ୍ମ ସ୍ତରରେ ବନ୍ଧନ ପଡିଗଲ ଭାବସ୍ଥିତିରେ। ଭରତ ମହାରାଜ ସିଏ ଯାହା ଚିନ୍ତା କରୁଥିଲେ ହରିଣ ବିଷୟରେ, କଣ ହରିଣ ବିଷୟରେ ଚିନ୍ତା କରୁଥିଲେ, ହରିଣ ମତେ ଭଲ ପାଉଛି, ସିଂହ ସିଂହ ଆସିକି ଘସୁଛି ନା, ସିଂହ ଆସିକି ସେ ଧ୍ୟାନ କରୁଥିବେ, ଇଏ ଆସିକି ସିଂହରେ ଘସୁଥିବ, ଆରେ ଏ ବାଳକ ତାର ମା ନାହିଁ ବୋଲି ବାଳକଟି ମୋ ଉପରେ ହିଁ ପୂର୍ଣ୍ଣ ନିର୍ଭର କରିକି ରହିଛି, ଭଗବାନ ଆକୁ ହିଁ ପଠେଇଛନ୍ତି, ଭଗବାନ କଣ ତାଙ୍କୁ ପଠେଇଥିଲେ, ଘର ଛଡ଼େଇ ଥିଲେ କିଏ ସେ, ଭଗବାନ ତୁମ ସ୍ତ୍ରୀକୁ ଛଡ଼େଇ ଦେଲେ, ଭାରତ ବର୍ଷର ରାଜା ତୁମେ ହେଇଥିବ, ତାଙ୍କୁ ତୁମକୁ ଛଡ଼େଇ ଦେଇ ଗୋଟେ ହରିଣୀକୁ ପଠେଇଦେବେ ଭଗବାନ। ଦେଖ ମନ ହଉଛି କେତେ ବଡ ଗୋଟେ ଆକାଶ କୁସୁମ ଭଳି କଳ୍ପନା ସେ ତିଆରି କରିପାରେ, ମନ ଯାହା ଚିନ୍ତା କରୁଛି, ମନର ଯାହା ଭଲ ପାଇବାର ଭାବନା ସେଟା କେତେ ସତ୍ୟ, ଏଥିରୁ ତୁମେ ଚିନ୍ତା କରି ଦେଖ, ସତ୍ୟ ନା କଣ, ଏଟା କଣ ଗୋଟେ ଭଲ ପାଇବାଟା ଗୋଟେ କଣ, ଗୋଟେ କଳ୍ପନା, କେମିତିକା କଳ୍ପନା, ମାନସିକ କଳ୍ପନା ଯୋଉଟା କେବେ ପୂର୍ଣ୍ଣ ହବନି, ଗୋଟେ ମାନସିକ କଳ୍ପନା ନା ଆଉ। ଏଇ ଯେମିତି ବାହାହେବା ପୂର୍ବରୁ କଣ ମନ କଣ ଥାଏ, ସ୍ତ୍ରୀ ଆଇଲା ମାନେ ମୋର ଆଉ କିଛି ପ୍ରୋବ୍ଲେମ କିଛି ହବନି, ତ ସବୁ କରିଦେବ ସିଏ ଆଉ, ସବୁ କରିଦବ ଘର ଦ୍ଵାର ସବୁ କାମ ହେଇଗଲା, କଣ ମୋର କିଛି ଚିନ୍ତା ହିଁ ନାହିଁ, ଏ ଗୋଟେ କଳ୍ପନା, ସମସ୍ତେ କଳ୍ପନା କରିକି, କିନ୍ତୁ ଜୀବ ତ ଆଶା କରିବ ନା, ଜୀବ ତ ଆଶା ଅଛି, କଳ୍ପନାଟା ସେଟା ରହିବ, ତାର ଅଧିକାରଟା ସେ ଆସି ତାର କଳ୍ପନା ଗୋଟେ କରିବ, ହଁ ସ୍ତ୍ରୀ ହେଇଗଲ ମାନେ କଣ, ରୋଷେଇ କରିଦେବ ମୁଁ କମ ହଇରାଣ ହଉଛି, ହୋଟେଲରେ ଖାଇବା ନେଇ, ହୋଟେଲରେ ଖାଇକି ଦୌଡ଼ି ମରିକି ମରିଲି, ଏଠି ଯାହା ଖା ସେଠି ଗୋଟେ ଘଣ୍ଟେ ଖାଇପାରୁନି, ସ୍ତ୍ରୀ ଆସିକି ପହଞ୍ଚିଲେ ସିଏ ଆଉ ହୋଟେଲଟା, ହୋଟେଲ ଯାଉଥିଲୁ ଖାଇ ଦେଇ ଆସିଥିଲୁ, ବର୍ତ୍ତମାନ ମାର୍କେଟ ଯାଇକି ତା ସମସ୍ୟା ବୁଝୁ ବୁଝୁ, ସେତିକି ସେତିକି ଯୁଆଡେ ତୁମେ ଯାଅ, ଏଇ ମନ, ଏସବୁ ମନର କାମନା। ସେଥିପାଇଁ ଚିତ୍ରକେତୁ ଚରିତ୍ର ଅଛି ନା, ଚିତ୍ରକେତୁଙ୍କର ଚରିତ୍ର ନାରଦ ମୁନି, ଆରେ ସଂସାର କଣ, ସଂସାର କିଛି ନୁହେଁ, ମନ ତିଆରି କରିଛି, ସଂସାରଟା ଗୋଟେ ମନରେ ଚାଲିଛି, ମନ ପରା ଗୋଟେ ସଂସାରଟାକୁ ତିଆରି କରିଦଉଛି, ପ୍ରଥମରୁ ଶେଷ ପାଞ୍ଚ ଗୋଟେ ତିଆରି କରିକି ଚଲେଇଛି, ଧରି ଗୋଟେ ଜୀବ ଧରିପାରିବନି, ଗୋଟେ ରିଲେସନସିପ ଧରିପାରିବନି, ମୁଁ ହଉଛି ଆତ୍ମା, ମୋର ଏ ସଂସାରରେ କେହି ନାହାନ୍ତି, ଏଇଟା ଗୋଟେ ଦେହଟା ଜନ୍ମ ଦେଇଛି ନା ପିତାମାତା, ଆଉ ଏଇଟା କଣ ତୁମେ କହିଦେଲେ କାହାକୁ ବୁଝେଇଦେଲେ ହେଇଯିବ ନା କଣ, କି ପାରିବନି, ସେ ଆତ୍ମସ୍ଥିତି ଗଲେ ହିଁ ଜାଣିପାରିବ ଈଶ୍ୱରର କଣ, ଆତ୍ମ କଣ, ସମ୍ବନ୍ଧ କଣ, ଭଗବାନ ଆସକ୍ତି କଣ, ଏହି ସମ୍ବନ୍ଧରେ ସମ୍ବନ୍ଧ ଦେଖିବା ବୋଲି ଗୋଟେ କେବଳ ମନ ତିଆରି କରି କରିକା ରଖିଛି, ଗୋଟେ ପାଗଳା ମନ, ସେ ତାର ଗୋଟେ ଯେମିତି ଭରତ ମହାରାଜ କଳ୍ପନା କରି 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 ଶେଷରେ ଶୋଷାଗାରା ପୃଥିବୀର ରାଜା ଯିଏ ଭାବସ୍ତରକୁ ଯାଉଥିଲେ, ଯିଏ ଭଗବାନଙ୍କର ରଚନ କଲାବେଳେ ଭୋ ଭୋଇ କାନ୍ଦୁଥିଲେ, ସେ ଆଜି ଚିନ୍ତା କରିଥିଲେ, ସୂକ୍ଷ୍ମ ସ୍ତରରେ ପୁରା ମୃଗର ଯୋଉ ଆକ୍ସନ ଗୁଡିକ କଣ, ମୃଗ ମୃଗ ନୟନ କୁହନ୍ତିନି, ଝିଉଡ଼ାଙ୍କୁ ମୃଗ ନୟନ କୁହନ୍ତି, ରାଧାରାଣୀଙ୍କୁ ମୃଗ ନୟନ କୁହନ୍ତି। ମୃଗ କଣ ସବୁବେଳେ କାତର ଦୃଷ୍ଟିରେ ଚାହେଁ, ସହାୟ ସବୁବେଳେ ଚାହେଁ, ସେଇ ଭାବନାଟା ତାଙ୍କର ଆଜି ଆସୁଛି ଯେ ନିଜକୁ ସହାୟତା କରିବା ପାଇଁ ଆସିଥିଲେ, ଗୃହ ତ୍ୟାଗ କରିକି ବହୁତ ବଡ ଦୁର୍ଲଭ ପଦକୁ ତ୍ୟାଗ କରିକି ସେ ଆସିଥିଲେ, ଆଉ ବଡ ବୈରାଗ୍ୟର ପରିପକ୍ ଅବସ୍ଥାକୁ ଚାଲି ଯାଇଥିଲେ, ଭାବ ସ୍ତର ପାଖାପାଖି ପହଞ୍ଚି ଯାଇଥିଲେ। ଆଜି ସୂକ୍ଷ୍ମ ସ୍ତରରେ ମନ ଗୁଡା ଆଜି ଭଲ ପାଇଗଲା, ଆସିବାକୁ ଚିନ୍ତା କରୁଛି କାହାକୁ, ହରିଣୀକୁ ଚିନ୍ତା କଲେ, ବାସ୍ ଦେଖ ଏ ପାଗଳା ମନ କଣ କରିଦଉଛି, ସୁରକ୍ଷିତ କିଏ ଏଠି। ଯେତେ ଶୀଘ୍ର ଜଣେ ଚେଷ୍ଟା କରିବା ଦରକାର କେମିତି ମୋର ଆସକ୍ତିଟା ଭଗବାନ ପ୍ରତି ଏ ଜନ୍ମରେ କିଛି ବଢ଼ିଯିବ, ଆଟଲିଷ୍ଟ ଅନର୍ଥ ନିବୃତ୍ତି ନିଷ୍ଠା ରୁଚି ଆସକ୍ତି ସ୍ତର ପର୍ଯ୍ୟନ୍ତ, ଭାବ ସ୍ତର ପର୍ଯ୍ୟନ୍ତ କେମିତି ପହଞ୍ଚିବା, ତ ପ୍ରେମ ସ୍ତର ପର୍ଯ୍ୟନ୍ତ, କିନ୍ତୁ ଏଇ ନିଷ୍ଠା ସ୍ତର ଆସକ୍ତି ସ୍ତର ଭାବ ସ୍ତର ପର୍ଯ୍ୟନ୍ତ ପଳିଯିବାର ଅଛି, ନ ଯାଇପାରିଲେ ତ ତୁମକୁ ପୁଣି ପତନ ହେଇଗଲେ, ପୁଣି ଅସୁବିଧା ହେଇଯିବ। କନସିୟସନେସ୍ ଚେତନା ସ୍ତରଟା ମନଟା ଗୋଟେ ବିଭିନ୍ନ ଏନଭାରମେଣ୍ଟ ଦେଇ ମନକୁ ଆମେ ନେବାକୁ ପଡୁଛି, ବୁଝିପାରୁଛି କି ନାହିଁ, ମନଟା ବିଭିନ୍ନ ସ୍ତର ଦେଇ। ଏଇ ବର୍ଷେ ପୂର୍ବରୁ ଏଇଟା କେବେଠୁ ଆରମ୍ଭ ହେଲା, କରୋନା ଫେବୃଆରୀ ମାର୍ଚ୍ଚ, ମାର୍ଚ୍ଚରୁ ଆରମ୍ଭ ହେଇଗଲା, ବର୍ତ୍ତମାନ ହେଇଗଲା କଣ ଅଗଷ୍ଟ, ମାର୍ଚ୍ଚ, ଏପ୍ରିଲ, ମେ, ଜୁନ, ଜୁଲାଇ, ଅଗଷ୍ଟ, ଛଅ ମାସ ହେଇଗଲା, ଛଅ ମାସ ହେଇଗଲା। ଏ ଛଅ ମାସ ଭିତରେ ଦେଖ ପୂର୍ବରୁ ଗୋଟେ ଲୋକର ମାନସିକ ସ୍ତର କେମିତି ଥିଲା, ସେ କେତେ ଆନନ୍ଦ କାମ କରିବାକୁ ଯାଉଥିଲା, ଭଲ ମନ୍ଦ କରୁଥିଲା, ସାଙ୍ଗେ ସାଙ୍ଗେ ଗୋଟେ ଏନଭାରମେଣ୍ଟ ଚେଞ୍ଜ ହେଇଗଲା ଛଅ ମାସ ଭିତରେ। ସବୁ ଲୋକ ବର୍ତ୍ତମାନ କିଏ କଲେ ମୁଁ ଜବ୍ କୋଉଠି ପାଇବି, କିଏ କିଏ ଛାଡ଼ିବାକୁ, ଚାକିରି ଛାଡ଼ିବାକୁ ବସିଲାଣି, କିଏ ଆଉ ଗୋଟେ କମ୍ପାନୀ ଆରମ୍ଭ କଲାଣି, ଦେଖ ସାଙ୍ଗେ ସାଙ୍ଗେ ଗୋଟେ ଏନଭାରମେଣ୍ଟ ଚେଞ୍ଜ ହଉଛି। ବର୍ତ୍ତମାନ ତାଙ୍କର କେତେ କେତେ ବର୍ଷର ଅଭ୍ୟାସକୁ ସବୁ ଛାଡ଼ିବାକୁ ପଡିବ, ଯିଏ ଚାଷ କରୁନଥିଲା ସେ କଣ କରିବ, ଚାଷ କରିବ, ଫାର୍ମିଂ ଆରମ୍ଭ କରିବ, କିଏ ଯିଏ ସବୁ କମ୍ପାନୀ ଥିଲେ ସେ କମ୍ପାନୀ ତାଙ୍କୁ ବାହାର କରିଦଉଛି, ସେ ଆସିକି ନିଜେ ନିଜେ କାମ କରିବେ, ଦେଖ ତାଙ୍କ ଅଭ୍ୟାସକୁ ସେ ବଦଳାଇ ବାଧ୍ୟ ହଉଛନ୍ତି। ତେଣୁ ପରିବେଶଟା ଯେକୌଣସି ସମୟରେ ବିପରୀତ ହେଇପାରେ, ଏ ଜାଗା ତରଫ ଯେ ପୁଣି ସ୍ୱରଟା ତା ଦେହରେ ପୁଣି ସ୍ୱର ରହିଲା, ସ୍ୱରଟା ବି କେତେବେଳେ ସପୋର୍ଟ କରିପାରୁ ନପାରିବେ, ସ୍ୱରଟା କଣ ସବୁବେଳେ ଗୋଟେ ତୁମକୁ ଇଏ, ତୁମ ଗୋଟେ ରୋଗ ଜ୍ୱର ଗୋଟେ ଭଲ ମନ୍ଦ ହେଇଗଲା, ମାନେ ଗୋଟେ ସିରିୟସ୍ ଡିଜିଜ୍ ଗୋଟେ ପାରାଲିସିସ୍ କାଲି ହେଇଗଲା, ତମେ ସରିଲା ଆଉ ଠାକୁରଙ୍କୁ କଣ ନା କିଏ ମ ଭୁଲି ଯାଉ, ସେଗୁଡ଼ାକ ତମ ଦେହ ପାଖରେ ମନ ରହିଲା, ଆଉ ନେକ୍ସଟ ଲାଇଫ କଥା ଗୋଟେ କଣ କହିବ। କେମିତି ଯେତେ ଶୀଘ୍ର ଭଗବାନ ପ୍ରତି ମୋର ଆସକ୍ତିଟା ଆସୁ, ସେଥିପାଇଁ ଜଣେ ପ୍ରଥମେ ସିନ୍ସିୟର ଡିଜାୟର ତାର ଗୋଟେ ଗମ୍ଭୀର ଚିନ୍ତା କରିବା ଦରକାର, ଯେତେବେଳେ ଲାଇଫ ଗୋଟେ ଅନସର୍ଟନ୍, ଆଉ କିଛି କହିହବନି, ଅନିଶ୍ଚିତତାର ଭିତରେ ଗୋଟେ ଗତି କରୁଛି ଜୀବନ, କେତେବେଳେ କଣ ପ୍ରତିକୂଳ ହେଇଯିବ ମାନେ ସବୁ ଠପ ହେଇଯିବ, ପ୍ରତିକୂଳ ହେଇଗଲା ମାନେ ସବୁ ଅସୁବିଧା ହେଇଯିବ ନା, ମୋର କେମିତି ଭଗବାନ ପ୍ରତି ଆସକ୍ତି ବଢ଼ିବାର ଅଛି। ସେଥିପାଇଁ ଏଇଟା ଗୋଟେ ସୁଯୋଗ ଭଗବାନ, ଏଇଟା ଭକ୍ତ ଜୀବନ ଗୋଟେ ସୁଯୋଗ ମିଳିଛି, ଜଣେ ଭକ୍ତ ହେବାର କିଛି ଆବଶ୍ୟକ ନାହିଁ, ଯଦି ଆମର ଭଲରେ ଖାଇ ପିଇକି ରହି କୋଠାବାଟି କରିକି ଭଲ ଆନନ୍ଦ ରହିବାର ଅଛି, ଭକ୍ତ ହେବାର କଣ ଆବଶ୍ୟକ ଅଛି, ସଦ ବାହାର ଦୁନିଆରେ ମିଳୁଛି, ଖଟ ଖାଅ ଆରାମସେ ରୁହ, ଭକ୍ତ ହେବାର କାରଣ ହଉଛି ଏଇଟା। ଆଟଲିଷ୍ଟ ଏଇ ଲାଇଫ ଏଇ ଜୀବନରେ ଆମେ କେମିତି କୃଷ୍ଣଙ୍କ ପ୍ରତି ଆସକ୍ତି ଭଗବାନ ପ୍ରତି ଆସକ୍ତି ବଢେଇବା, ଯଦି ନ ବଢେଇ ପାରିଲେ ଏ ଚେତନା ସ୍ତର କଥା ଯୋଉ ପଡିଛି ନା, ମନ ଯାହାକୁ ଯାହାକୁ ଭଲ ପାଇକି ଯୋଉ କଳ୍ପନା ଜଳ୍ପନା ଗୁଡା ରଖିଛି ସେଗୁଡ଼ାକ ଏତେ ଷ୍ଟ୍ରଙ୍ଗ, ମୃତ୍ୟୁ ସମୟରେ ସେଗୁଡା ହିଁ ରିଫ୍ଲେକ୍ଟ ହବ ମରିବା ସମୟରେ। ଆଉ ମୃତ୍ୟୁ ସମୟରେ ଆଉ କଣ ଭଗବାନ ଯୋଉ କହିଲେ ଜଙ୍ଗ ଜଙ୍ଗ ବାପି ସ୍ମରଣ ଭାବ, ସେ ଭାବଟା କୋଉଠୁ ଆସିବ, ଚେତନା ସ୍ତର ଭାବଟା ଆସିବ, ଚେତନା ସ୍ତର ଆସିବ ନା। ତୁମେ ଜୀବନ ଭରି ଯୋଉ ଯେଉଁ ରାଗ ଦ୍ୱେଷ ଯାହାକୁ ଭଲ ପାଇଛ, ଯୋଉଠି ଯାହା ସବୁ କଚଡା, ଯାହାକୁ ଯୋଉ ଡିସ୍କସନ, ଯାହା ସବୁ ମନ ଭିତରେ ରଖିଛ ନା, ସେଟା ସବୁ ସେଟା ବାହାରିବ କେଉଁ ସମୟରେ, ମୃତ୍ୟୁ ସମୟରେ। କାହିଁକି ବର୍ତ୍ତମାନ କାହିଁକି ବାହାରୁନି ଜଣେ ପ୍ରଶ୍ନ କରିବ, ଆଜ୍ଞା ବର୍ତ୍ତମାନ କାହିଁକି ତ ହଉନି ମୋ ଚେତନା ସ୍ତରରେ କଣ ଗୋଟେ, କାହିଁ ତ କିଛି ଜଣାପଡ଼ୁନି ମତେ, ବର୍ତ୍ତମାନ ତ କିଛି ହଉନି, ଆରେ ବର୍ତ୍ତମାନ ହବନି, ବର୍ତ୍ତମାନ କାହିଁକି ହବନି, ବର୍ତ୍ତମାନ ତୁମ ସ୍ୱରଟା କାମ କରୁଛି ନା, ବର୍ତ୍ତମାନ ତୁମ ସ୍ୱରଟା କଣ, ବର୍ତ୍ତମାନ ମନ ଟିକେ ରେଷ୍ଟ, ମାନେ ମନ ବେଶୀ ଆଉ ତୁମକୁ ଚକଲାମି କରିବା ପାଇଁ ଦଉନି, କାହିଁକି ତୁମର କିଛି ଡ୍ୟୁଟି ରହୁଛି କାମ କରିବା ଖଟିବା, ମନ ସେଥିରେ ବି କିଛି ସମୟ ଦଉଛି, ସେ ବେଶୀ ପ୍ରେଜେଣ୍ଟରେ ଆକ୍ଟ କରୁଛି ବର୍ତ୍ତମାନ, ମନଟା ବର୍ତ୍ତମାନ ବର୍ତ୍ତମାନ କାମ କରୁଛି ନା, କିଛି ଗୋଟେ ଚିନ୍ତା ଆଇଲା ବେଳକୁ ତାପରେ ତୁମକୁ କଣ କରିବାକୁ ପଡିବ, ଅଫିସ ଯିବାକୁ ପଡିବ, ଏ କାମଟା କରିବାକୁ ପଡିବ, ମାର୍କେଟ ଯିବାକୁ ପଡିବ, ତେଣୁ ମନ ବର୍ତ୍ତମାନ କାମ କରୁଛି, ପୂର୍ବରୁ ଯୋଉ ଜିନିଷ ଗୁଡା ସବୁ ରଖିଛି ଚେତନା ସ୍ତରରେ ସେଗୁଡା ବର୍ତ୍ତମାନ ରିଫ୍ଲେକ୍ଟ କରୁନି, କିନ୍ତୁ ଯେତେବେଳେ ବୁଢା ହେଇଯିବ କଣ ହବ, ଭକ୍ତନଟାକୁ ସେ ସବୁ ତାଙ୍କ ଭଜନ ଗୁଡାକ ସବୁ ଲେଖିଲେ, ବାର୍ଦ୍ଧକ୍ୟ ଏକନ ଉପାୟ ବିହୀନ ତତେ ଦିନ ଅକିଞ୍ଚନ, ବୃଦ୍ଧ ହେଇଗଲା ମାନେ ଆଉ ପ୍ରେଜେଣ୍ଟ ଡ୍ୟୁଟି କିଛି ନାହିଁ, ଯେତେ ତୁମେ ବୁଢା ହେଇଯିବ, ବୁଢା ହେଇଗଲା ପରେ କଣ ଭାବିଲେ କାମ, ଖାଲି ବସିବ, ଖାଲି ବସିଲା କଣ ହବ, ପ୍ରେଜେଣ୍ଟ କାମଟା କିଛି ନାହିଁ ନା, ମନେ ପଡିବ କୋଉଟା, ସେଗୁଡା ଅତ୍ୟ କଥା କିଏ ରଖିଥିବ? ମନ ସବୁ ତା ମନର ଷ୍ଟୋରୁମ୍ ହେଲା ଚେତନା, ମନ ବୁଦ୍ଧି ଦ୍ଵାରା ସେ ସବୁ ରଖିଛି କୋଉଠି? ଚେତନା ସ୍ତର। ସିଏ କଣ କରିବେ ସେ ସମୟରେ, ବୃଦ୍ଧ ସମୟରେ? କିଛି କାମଟା ବର୍ତ୍ତମାନ ପ୍ରେଜେଣ୍ଟ କାମଟା କିଛି ନାହିଁ ଆଉ। ସେଥିପାଇଁ ବୃଦ୍ଧ ପୂର୍ବରୁ ଚାଲାକ ହଉଛି କୋଉମାନେ? ଯେଉଁମାନେ ସବୁ ଭଗବାନଙ୍କ ସେବା, ଜପ ଭଜନ ବଢେଇ ଦେଇଛନ୍ତି, ସେବା ବଢେଇ ଦେଇଛନ୍ତି, ଯେଉଁମାନେ ସବୁ ବୃଦ୍ଧ ସାଧୁମାନେ, ସେ ସବୁ ଲାଗି ରହିଛନ୍ତି ନା? ସେ ବସିକି ରହିଛନ୍ତି କଣ? ବସିଗଲା ମାନେ ତୁମେ କଣ ହବ? ସବୁ ପୁରା ମନେ ପଡିବ ଆଉ। ସେ ଟୋକା ବୟସରୁ ତୁମେ କଣ କରୁଛ, କୋଉଠି କଣ କରୁଛ, ସବୁ ପୁରା ମନେ କାଢେ। ତୁମେ ଭାବନି ତୁମେ ପଳେଇ ଯାଇଛ ମନରୁ, ସବୁଗୁଡାକ ମନ ଭିତରେ ଅଛି। ସେ ବର୍ତ୍ତମାନ ଜଣାପଡୁନି କାହିଁକି, ବର୍ତ୍ତମାନ ପ୍ରେଜେଣ୍ଟ ଡ୍ୟୁଟିଟା ହେଭି ଅଛି। ଯେତେବେଳେ ସ୍ୱରଟିଏ ବସିଯିବ, ସବୁ ସେ ଗୋଟେ ପରେ ଗୋଟେ, ଗୋଟେ ପରେ ଗୋଟେ, ସେ କେବଳ ରିଫ୍ଲେକ୍ସନ ଦବନି, କଣ କୁହାଯିବ, ପ୍ରତିଫଳନଟା କେବଳ ଦବନି, ଭାବନାଟା କେବଳ ଦବନି, ସୁଖ ଦୁଃଖ ବିଚାର ଭିତରେ ତୁମକୁ ଘାଣ୍ଟିବ। ଏଟା କରିଥିଲେ ଜାଣନ୍ତା କେତେବେଳେ ଭୁଲ କରିଥିଲେ? ଯୁବକ ବୟସରେ ଦି ଏକର ଜମି କିଣିପାରିଲିନି, ଟଙ୍କା ଗୁଡା ସାର୍ ବେକାର ହେଇଗଲା ମୋର, ସେ ଦୋକାନଟା କରିଦେଲେ ଦୋକାନରେ ଲସ୍ ହେଇଗଲା। ଏ କିଛି ଆଣ କରିପାରୁନଥିବ, ମଲା ଗାତକୁ ଯିବ ବର୍ତ୍ତମାନ, ତାର ଖାଲି ସେଗୁଡା ମନେ ପଡୁଥିବ, ଏଟା ଭୁଲ ହେଇଗଲା। ସା ସ୍ତ୍ରୀଟାକୁ ବାହାହେଲେ ସେଟା, ତା ଲକ୍ଷ୍ମୀ ଚାରିଟା ଆସିଲା ଯେ ସିଏ ମୋ ସୁନା ଅଳଙ୍କାର ବିକି ଖାଇଦେଲା, ଏଟା ଏ ସବୁ ଚାଲି ଯାଇଥିବ। ଏଗୁଡା କାହିଁକି ଖାଲି ସେ ଯୋଉ କଣ କହନ୍ତିନି, ଘୋଷା ପାଠକୁ ଲେଖି ପୋଛିବା କଥା, ଗୋଟେ ପାଠକୁ ଲେଖିଦେଇ ତାକୁ ପୋଛିଥାଉ, ସେ ପୋଛା ପାଠକୁ ଯାହା ଲେଖୁଥିବ ପୋଛୁଥିବ, ଲେଖୁଥିବ ପୋଛୁଥିବ। ମୂର୍ଖ ଦେଖୁନି ମୂର୍ଖ, ସେ ମାଷ୍ଟର ଡରରେ ସେ କଣ ଲେଖି ପକଉଥିବ, ସାର କାଳେ ଅନିବେ କଣ କରି, ସେ ପୋଛି ପକଉଥିବ, ତା ଲେଖି ଦେଉଥିବ ପୋଛି ପକଉଥିବ, ଲେଖି ଦେଉଥିବ ପୋଛି ପକଉଥିବ, ସେ ତ ପାଠଟା ଠିକ ନାହିଁ ନା। ଆଜି ସିନା ଲେଖିଦେବ, ଲେଖିଦେ ତାର ବସିବ ଚୁପଚାପ, ମାଷ୍ଟର ଜାଣିଦବ ପେପରରୁ କୋଉ ପିଲାଟା ପାଠ ପଢାଟା, ଆଉ କୋଉଟା କପି, ଆଉ କୋଉଟା ମୂର୍ଖଟା। ମୂର୍ଖ ଛୁଆ ଦେଖିବ ହଜାରଟା ଡଟ୍ ଚିହ୍ନ ଥିବ, ଯେ ମୂର୍ଖ ପାଠଟା ପଢୁନଥିବ ତାର ଦେଖିବ ତା ପେପର ଭିତରେ ତା ଖାତାରେ ଖାଲି କଲମ ଦାଗ ବେଶୀ, କାହିଁକି ତା ମୁହଁରେ ତା ମନରେ ତ କିଛି ପଢୁନି, କଣ କରୁନି, ଏଠି ଗେଞ୍ଜୁଥିବ, ସେ କାନ କାଗଜରେ ଗେଞ୍ଜୁଥିବ କଥାଟା, ମାଷ୍ଟର ଜାଣିଦବ ଏଟା ପାଠ ଦସ୍ତର କାଟୁଥିବ, ସବୁବେଳେ ଦେଖ କଟା, କାହିଁକି ସେ କନଫର୍ମ ନୁହେଁ ମୂର୍ଖଟା, ଲେଖୁଥିବ ପୋଛୁଥିବ, ଲେଖୁଥିବ କାଟୁଥିବ ପୋଛୁଥିବ, ସେଇ ପାଠଟା ବୁଢା ବୟସରେ ହବ, ସେଗୁଡା ସବୁ ସବୁ ଚିନ୍ତା ଗୁଡାକ ଆସିବ। ଆଉ ସେଇଟା ଆମକୁ ମୃତ୍ୟୁ ସମୟରେ ସେ ଆସ, ଯାହା ଯୋଉ ଜିନିଷ ପ୍ରତି ତାର କାଲକୁଲେସନଟା ସବୁ ମଣିଷ କରି କରି ଗୋଟେ ଜିନିଷ ପ୍ରତି ଆସକ୍ତି ଆସିବ, ସବୁ କାଲକୁଲେସନ ଚାଲିବ ବୃଦ୍ଧ ବୟସରେ, କଣ ପ୍ରଥମ ଅବସ୍ଥାରୁ ଶେଷ ଅବସ୍ଥା, ତା ଭିତରେ ଗୋଟେ ଗୋଟେ ଅବସ୍ଥା ଆସିବ, ଗୋଟେ ଆସକ୍ତି ରହିଯିବ, ଏଟା ଗୋଟେ କରିଥିଲେ ହେଇଥାନ୍ତା, ଏଟା କରିପାରିଲେନି, ସେ ଗୋଟେ ଗୋଟେ ଆସକ୍ତି ପ୍ରବଳ ହେଇକି ରହିବ, ସେ ଆସକ୍ତି ହିସାବରେ ଆଉ ଗୋଟେ ସରଣ ଚେତନାଟା ସେଇଟାକୁ ରିଫ୍ଲେକ୍ଟ କରିବ, ତାପରେ ସେ ହିସାବରେ ଗୋଟେ ସରଣ। କୃଷ୍ଣଙ୍କ ପ୍ରତି ଆସକ୍ତି ଆମେ ଏଇଥିପାଇଁ ଏ ସେବା ପ୍ରକାଶ କରିକି ଆଚାର୍ଯ୍ୟମାନେ ଆମକୁ ସେବାରେ ଲଗେଇଛନ୍ତି, କୃଷ୍ଣଙ୍କ ପାଇଁ ଯୋଉ ସେବା ଗୁଡାକ ଆମେ ପ୍ରଚୁର ଭାବରେ କରିନବା, ଚେତନା ସ୍ତରରେ ଏଇ ଭାବନା ଗୁଡିକ ରହିବ, ତାପରେ ଭଜନ ବି ରହିବ, ଭଗବାନ କୃପା ବି ରହିବ, ଏ ସବ ଚେତନା ସ୍ତରଟା ଏତେ ସହଜ ଜିନିଷ ନୁହେଁ ନା, ଚେତନାଟା ଗୋଟେ ଫାଇନ ଫାଇନ ହେଇଯିବା, ଏତେ ବଡ ସହଜ ଜିନିଷ ନୁହେଁ। ତୁମେ ଶୋଇଦିଅ ଦେଖ ଗୋଟେ ପାଡ଼ ପାଡ଼ ଗୋଟେ ଆକାଶ କଳ୍ପନା ଡ୍ରିମ୍ ଗୋଟେ ଦେଖୁଛ, ଗୋଟେ ସ୍ୱପ୍ନ ଦେଖୁଛ, ଗୋଟେ କଣ ଆସୁଛି, କୁଆଡେ ସବୁ କଣ କେହି କହିବ ଜନ୍ମରେ କୋଉଠି କଣ, ସେଟା ସବୁ ମନ ଭିତରେ ଅଛି, ଖାଲି ଗୋଟେ କିଛି ତିଆରି ହଉନି ମନ, ତାକୁ ପୁରା ଫାଇନ କରିବାର ଅଛି। ସେଥିପାଇଁ ଗୁରୁ ବୈଷ୍ଣବଙ୍କର କୃପା ନିଜର ପ୍ରଚୁର କାୟିକ ବାଚିକ ମାନସିକ ଭକ୍ତି ଯୋଗଟା ତିନି ସ୍ତରରେ ଚେତନାଟା, ଚେତନାର ଯୋଉ ଜିନିଷଟା ତିଆରି ହୁଏ, ଚେତନାର ଯାହା କଣ କୁହାଯିବ, ଯୋଉ ପରିପ୍ରକାଶଟା ହୁଏ ତିନି ସ୍ତରରେ, ଭଜନର ତିନି ସ୍ତରକୁ ଗଲା ପରେ ଯାଇକି ତୁମେ ଚେତନା ତୁମେ ଡେଭଲପ ହେଲା ନା, କୃଷ୍ଣ ଚେତନା ହବ ନା, ଆଉ ଆଗେ ହେଲା କାହିକ ଦେହ ଦ୍ଵାରା ସବୁ ସେବା କରିବାକୁ ପଡିବ, ଦେହ ଦ୍ଵାରା ସେବାଟା ନ କଲା ମାନେ ସେ ଯୋଉ ମାନସିକ ସ୍ତରଟା କଣ ଅଛି, ମାନସିକ ସ୍ତରରେ ଭୋଗ ବୁଦ୍ଧିଟା ରହିଛି, ମନର ଆକ୍ଟିଭିଟିଟାକୁ ରୋକିବା ପାଇଁ ଏଣେ ସ୍ୱୀକୃତି କିଛି ମିଳିବ, ଏଣେ ମନର କାର୍ଯ୍ୟକଳାପ ତା ସ୍ୱଭାବଟାକୁ ପରିବର୍ତ୍ତନ କରିବା ପାଇଁ ସେବା ରଖା ହେଲା, ଆଉ ସବୁବେଳେ ସ୍ପିରିଚୁଆଲ ଜିନିଷର ଟଚ୍ ରହିଲା, ଏଟା କାହିକ ଭଗବାନ କରୁଣା ବି କିଛି ମିଳିବ, ସ୍ୱଭାବ ବି କିଛି ବଦଳିବ, କୃପା ବି କିଛି ପାଇବା, ସ୍ୱୀକୃତି ବି କିଛି ପାଇବା। ବାରମ୍ବାର ବାରମ୍ବାର ଆମେ ଗୋଟେ ଇମ୍ପ୍ରେସନ କ୍ରିଏଟ୍ କରୁଛେ କାହା ଉପରେ, ମନ ଉପରେ, ଇନ୍ଦ୍ରିୟମାନଙ୍କ ଉପରେ, ଏଟା ମୋର କର୍ତ୍ତବ୍ୟ, ଏଟା ମୋର କର୍ତ୍ତବ୍ୟ, ଏଟା ମୁଁ କରିବା ଦରକାର, ଏଟା ମୋର ଭଗବାନଙ୍କର ସେବା, ଇଏ ଗୋଟେ ବାରମ୍ବାର ଗୋଟେ ଭାବନା ଆମେ ତିଆରି କରୁଛେ, କାହିକ ଦରକାର, କାହିକ ଖାଲି କାହିକ କଲେ ହବନି, ପୁଣି ବାଚିକ ଗୋଟେ ଚେତନା ସ୍ତରକୁ ତିଆରି କରିବା ପାଇଁ କେତେ କଷ୍ଟ କରିବାକୁ ପଡୁଛି, ଏଟା ଛୋଟ ଜିନିଷ ନୁହେଁ ନା, କାରଣ ଏ ତିନିଟା କାର୍ଯ୍ୟ ଆମେ ବହୁ ଜନ୍ମରୁ କରିକା ଆସିଛେ, ସେଥିପାଇଁ ସେଗୁଡା ପୁରା ଚେତନା ସ୍ତର ରହିଛି, ସ୍ୱର ପାଇଁ ସ୍ୱର ଦ୍ୱାରା ସଂସାରରେ ଖଟିଛେ, ସବୁବେଳେ ସ୍ତ୍ରୀ ଛୁଆ ପିଲା କଥା କହିଛେ ଆଉ ତାଙ୍କରି ଚିନ୍ତା କରିଛେ। ଏ ଚେତନାସ୍ତ୍ରଟା ସେଇ ହିସାବରେ ଗଠିତ ହୋଇଛି। ବର୍ତ୍ତମାନ ତାକୁ ୱାଇପ ଆଉଟ୍ କରିବାକୁ ହେଲେ, ତାକୁ କଣ କୁହାଯାଏ, ତାକୁ ଫର୍ମାଟ୍ କରିବାକୁ ହେଲେ, ବାହାର କରିବାକୁ ହେଲେ, ପୋଛିବାକୁ ହେଲେ, ସେଟା ଆମ ଦ୍ୱାରା ହବନି। ସେଥିପାଇଁ ଆଚାର୍ଯ୍ୟମାନେ ତିନିଟା ସିଷ୍ଟମ ଦେଲେ। ଆଉ ମଠ ମନ୍ଦିର କାହିଁକି ତିନିଟା ଜିନିଷକୁ ନ ରଖିଲେ ମଠ ମନ୍ଦିରରେ ତୁମେ ତ ଆଉ ସେଠି ଗୋଟେ ହଷ୍ଟେଲ ଲାଇଫ ହେଇଯିବ, ଆଉ ସେଠି ଶାରୀରିକ ସେବା ରହିବ ଆଉ ବାଚିକ ସେବା, ଏ ଦିଟା ଯଦି ହେଭି ହେଲା ତୃତୀୟରେ ମାନସିକ ସେବାଟା ଅଟୋମେଟିକ ଆସିବ। ତୃତୀୟ ସ୍ମରଣ ଦଶା, ତୃତୀୟ ଦଶା ଆଉ ସେଟା ତ ତୁମେ ଯୋଉଟାକୁ ଶରୀର ସେବା କଲା, ମନରେ ଚିନ୍ତା ଭଗବାନଙ୍କ ନାମ କୀର୍ତ୍ତନ କଲ, ଜପ କଲ ଆଉ କଥା ଶୁଣିଲ, ତୃତୀୟଟା କଣ ଆସିବ? ସେ ଏନଭାରମେଣ୍ଟ ଭିତରେ ବହୁ ଦିନ ରହିଲ ଭଗବାନଙ୍କ ଦୟାରୁ ପୁଣି ତୁମର ସେ ଚିନ୍ତନ ଗୁଡାକ ଆସିବ। ଯେତେବେଳେ ନାମ କଲ ଭଗବାନ ଚିନ୍ତନ ଆସିବ, ଯେତେବେଳେ ସେବା କଲ ଭଗବାନ ଚିନ୍ତନ ଆସିବ। ଏ ତିନିଟା ପରିପକ୍ୱ ଅବସ୍ଥା ଯାଇ ଭାବ ସ୍ତରରେ ପହଞ୍ଚିଲା ପରେ ତୁମର ଅନ୍ତରରେ କଣ ହେଲା ଚେତନା, ଯୋଉ କୃଷ୍ଣ ଚେତନା ଯୋଉଟାକୁ ଆମେ କହୁଛେ, କୃଷ୍ଣ ଚେତନାର ଭାବଟା ବୃଦ୍ଧି ହେଇକା ଯିବ। ବର୍ତ୍ତମାନ କଣ ଯୋଉ ତିନି ସ୍ତର ରହିଲା ମଣିଷ, ତିନିଟା ଚେତନା ସ୍ତର ଭିତରେ ରହୁଛି, କଣ ମୁକୁଳିତ, ବିକଶିତ, ପୂର୍ଣ୍ଣ ବିକଶିତ। ଆମର କଣ ଟିକେ ମୁକୁଳିତ ନା ବିକଶିତ, ଟିକେ ଖାଲି ଗୋଟେ କନସିୟସନେସ ଆସିବ, ମୋର ସେବା କରିବା ଦରକାର, ସଂସାର କିଛି ନାହିଁ। ପୂର୍ଣ୍ଣ ବିକଶିତ ସ୍ତରକୁ ଯିବାକୁ ହେଲେ ଏକାଇକ ବାଚିକ ମାନସିକ ସ୍ତର, ସେଠି ପୂର୍ଣ୍ଣ କୃଷ୍ଣ ଆସକ୍ତି, କୃଷ୍ଣ ଆସକ୍ତି, କୃଷ୍ଣଙ୍କ ପ୍ରତି ପ୍ରଗାଢ଼ତା, କୃଷ୍ଣଙ୍କ ପ୍ରତି ଯୋଉ ଭାବର ପ୍ରଗାଢ଼ଟା ପ୍ରଚୁର, ସେଠି ପୂର୍ଣ୍ଣ କୃଷ୍ଣ ଚେତନା। ସେଠି ଆଉ ମନ ବୁଦ୍ଧି ଅହଙ୍କାର ଆଉ କୌଣସି ଜିନିଷରେ ସ୍ଥାନ ନାହିଁ, ସେ ସ୍ତରରେ କୃଷ୍ଣ ପ୍ରେମ ମିଳନ୍ତି, କୃଷ୍ଣ ପ୍ରାପ୍ତି ହୁଅନ୍ତି। ଏଟା କୃଷ୍ଣ ଚେତନା ପ୍ରଭୁପାଦ ଶବ୍ଦକୁ ବାଛିଛନ୍ତି, କେତେ ସୁନ୍ଦର ଜିନିଷ ରଖିଛନ୍ତି। କିନ୍ତୁ ବର୍ତ୍ତମାନ କାର୍ଯ୍ୟଟାକୁ ଆମେ ରୋକିପାରିବା ନାହିଁ, ରୋକି ହବ କି? ବର୍ତ୍ତମାନ କୌଣସି କାର୍ଯ୍ୟ ବଡିଲେ ଆକ୍ଟିଭିଟିଜ ରୋକି ହବନି, ସେଥିପାଇଁ ଆମକୁ ଆଚାର୍ଯ୍ୟମାନେ ସିଷ୍ଟମ ଦେଇଗଲା, ତୁମେ କୃଷ୍ଣଙ୍କ ଚେତନାରେ କର୍ମ କର। ସବୁ ପ୍ରକାର ଲୋକଙ୍କୁ ସାହାଯ୍ୟ କରାହଉଛି, ଯିଏ ଗୃହସ୍ଥ ଲୋକ ରହିଲେ ଚାକିରି କର, ଠିକ ଅଛି ଚାକିରି କର, ଜପ କର, ଭଗବାନଙ୍କ ପଇସା ଆଣିକି ଭଗବାନଙ୍କର ସେବାରେ ଲଗା, ମନ୍ଦିର ଘରେ ମନ୍ଦିର ଛୋଟ ମନ୍ଦିର ଟିକେ କର ବା ଠାକୁର ଘର କର, ପୂଜା କର, ସେବା କର। କିନ୍ତୁ ମୁଖ୍ୟ ଉଦ୍ଦେଶ୍ୟ ହେଲା ତୁମକୁ ଏଇ ସ୍ଥିତିକୁ ଆସିବାକୁ ପଡିବ। କେଉଁ ସ୍ଥିତି? କାୟିକ ବାଚିକ ମାନସିକ ସ୍ତରରେ କୃଷ୍ଣ ଭାବନାରେ ବିଭାବିତ ହେଇକି କୃଷ୍ଣ ପାଇଁ ସେବା କରିବ, କୃଷ୍ଣଙ୍କର କଥା, କୃଷ୍ଣଙ୍କର କଥା ଶ୍ରବଣ କରିବ, କୀର୍ତ୍ତନ କରିବ, ତାଦ୍ୱାରା ସ୍ମରଣ ଆସିଲା ପରେ ଚେତନା ସ୍ତର ଗୁଡିକ ଆମର ଏଇ କୃଷ୍ଣ ଚେତନା ସ୍ତରକୁ ଆମେ ଆସିବା ଚେତନାରେ, ଆଉ ସେତେବେଳେ ଆମର ଆସକ୍ତିଟା ଭଗବାନ ପ୍ରତି ବଢିବ। ଆଉ ନହେଲେ ଭଗବାନ ପ୍ରତି ଆସକ୍ତିଟା ନ ବଢିଲେ ତ ଯୁଆଡ଼େ ହେଲେ ଗୋଟେ ସୂକ୍ଷ୍ମ ଆସକ୍ତି କୋଉଠି ରହିବ? ସେଟା କାଟିପାରିବି। ଶରୀରର କୌଣସି ଆବଶ୍ୟକତାକୁ କେବେ ହେଲେ ଆମେ କୃତ୍ରିମ ଭାବରେ କମେଇ ପାରିବା ନାହିଁ, ନା ଆହାର କମେଇ ପାରିବା ନା ନିଦ୍ରା, କାରଣ ଏଗୁଡ଼ିକ ନ କମେଇଲେ ହିଁ ଆମର ସ୍ୱଭାବଟା ବଦଳିବ। ଭକ୍ତିଟା ଭକ୍ତିଟା ହେଇପାରିବନି ନା, ଭକ୍ତିଟା ଭକ୍ତିର ଆମ ଜୀବନ ଶୈଳୀ ସହିତ ଆମେ ଯେଭଳି ଜୀବନ ବଞ୍ଚିବାକୁ ଚାହୁଁଛେ ସେଟା ଠିକ ଅଛି, ଆମେ ସେ ଭକ୍ତି ଯୁଗରେ ସେଭଳି ବଞ୍ଚିପାରିବା। ଆମର ଜୀବନ ଜୀବନଶୈଳୀ ସହିତ ଭକ୍ତି ତ ଆମ ସହିତ ଆଡଜଷ୍ଟ କରିବେନି, ଭକ୍ତିର ପ୍ରିନ୍ସିପଲ କଣ ଆମ ସହିତ ଆଡଜଷ୍ଟ କରିବେ ନା ଆମକୁ ଭକ୍ତି ପ୍ରିନ୍ସିପଲ ସହିତ ଆଡଜଷ୍ଟ କରିବାକୁ ପଡିବ। ତୁମେ କହିପାରିବନି ମୁଁ ଏମିତି ଖାଉଛି, ଏମିତି ଚଳୁଛି, ଏମିତି ଭାବରେ ମୁଁ କୃଷ୍ଣଙ୍କୁ ପାଇବି ନା, କୃଷ୍ଣଙ୍କୁ ପାଇବାର ଯୋଉ ରାସ୍ତାଟା ରହିଛି ଆମେ କୃଷ୍ଣଙ୍କୁ ପାଇବାକୁ ହେଲେ ଆମକୁ ଆଡଜଷ୍ଟମେଣ୍ଟ କରିବାକୁ ପଡିବ, କାରଣ ଆମକୁ ସେଥିପାଇଁ ଆଚାର୍ଯ୍ୟମାନେ ସବୁ ପ୍ରିନ୍ସିପଲ ଦେଇଗଲେ, ଲେଖିଲେ ନା ଅତ୍ୟାହାର ପ୍ରାୟ ପ୍ରଜଳ୍ପ ନିୟମାଗ୍ର କାହିଁ ଏଗୁଡ଼ା ରଚନା କଲେ, ତୁମକୁ ଏଇଟାକୁ ଆଡଜଷ୍ଟମେଣ୍ଟକୁ ଆସ। ତୁମେ ଯୋଉ ରୂପଗୋସ୍ୱାମୀ ସବୁ ଲେଖିଲେ ଉପଦେଶାମୃତ କାହିଁ ଲେଖିଲେ, ଅତ୍ୟାହାର ପ୍ରାୟ ପ୍ରଜଳ୍ପ ନିୟମାଗ୍ରହ, ତୁମେ କହିପାରିବନି ମୋର ଏଇଟା କରିକି ମୋର କୃଷ୍ଣଙ୍କୁ ପାଇବି, ଇଟ୍ ନଟ୍ ପସିବୁଲ। ସେଟା ଆମେ କରି କୃଷ୍ଣଙ୍କୁ ପାଇପାରିବାନି, କୃଷ୍ଣଙ୍କୁ ପାଇବାର ରାସ୍ତାଟା ହଉଛି ଏଇଟା। ଆମକୁ ଚେତନା ସ୍ତରକୁ କାୟିକ ବାଚିକ ମାନସିକ ଭାବରେ ଆମ ଚେତନା ସ୍ତରକୁ ଉନ୍ମେଷ କରିକି ଆମକୁ ଏଇ ରାସ୍ତାକୁ ଆସିବାକୁ ପଡିବ, ନହେଲେ ତ ଭଗବାନଙ୍କ ପ୍ରତି ଆସକ୍ତି ବଢିବନି। ଆଉ ପ୍ରଭୁ ଯେମିତି ଏଠି କହୁଛନ୍ତି, କୃଷ୍ଣ ଏଠି କାହାକୁ କହୁଛନ୍ତି, ଯଜ୍ଞପତ୍ରୀ ମାନଙ୍କୁ, ତୁମେ ଯାଅ ପଳା ଗୃହକୁ ଯାଅ, ତୁମ ଗୃହକୁ ଯାଇକି ମୋର ଚିନ୍ତନ କର, ମୋ ରୂପକୁ ଚିନ୍ତନ କର, ମୋ କଥା ବାରମ୍ବାର ଶ୍ରବଣ କର, କୀର୍ତ୍ତନ କର, ଧ୍ୟାନ କର। ପାଖରେ ରହିଲେ ସନ୍ନିକର୍ଷ ରହିଲେ ତୁମର ସେମିତି ହବନି, ହବନି। ଏଟା କହି ତାଙ୍କୁ ବିଦାୟ ଦେଲେ। ସେ ଶୁକୋବାଚ ଇତ୍ୟୁକ୍ତ୍ୱା ଦ୍ୱିଜ ପତ୍ନାସ୍ତମ୍ ଯଜ୍ଞ ବାଟ ପୁନଃଗତା ତେ ଚାନୋ ସୁୟବସ୍ଥା ଭି ସ୍ତ୍ରୀ ଭି ସତ୍ରମ ପାରୟନ। ସୁଖଦେବ ଗୋସ୍ୱାମୀ କହିଲେ, ହେ ରାଜନ, ଭଗବାନ ଏଭଳି ଭାବରେ କହିବା ପରେ ଦ୍ୱିଜ ପତ୍ନୀ ଗଣ ପୁନରାୟ ଯଜ୍ଞ ଭୂମିକୁ ଗମନ କଲେ ଏବଂ ସେମାନେ ସେମାନଙ୍କର ପତିଗଣ କୌଣସି ରୂପରେ କୌଣସି ଭାବରେ ତାଙ୍କର ଦୋଷ ଗ୍ରହଣ କରିଲେ ନା। ପତ୍ନୀଗଣଙ୍କ ସଙ୍ଗରେ ସେମାନେ ଯଜ୍ଞ ସମ୍ପାଦନ କରିଲେ। ଭୟ କଣ ଥିଲା? ଆମେ ଫେରିଲେ ଆମ ପତ୍ନୀମାନେ ଆମ ପତିମାନେ ଆମକୁ କଣ କରିବେ? ବେବିଚାରଟି ଭାବିକି ଆମକୁ ମାରି ହିଁ ଦେବେ। ଚକ୍ରପ୍ରଦାଙ୍କ ତ ଟିକାର ଅଭାବ ଥିଲା। ଏହା କୌଣସି ସ୍ତ୍ରୀ ସ୍ୱାମୀକୁ ନ ମାରିକି ବାହାରି ହେଲା ପରେ ତାକୁ ସ୍ୱାମୀ ପାଖରେ ରଖିବ, ଆଡ଼େଇବ ତାକୁ, କାହିଁକି ଘରକୁ ଆଇଲେ? ଏମାନେ ଏଇ ଭୟ କରୁଥିଲେ, କିନ୍ତୁ ଏମାନେ କଣ କଲେ? ଯଜ୍ଞରେ ଯାଇକି ବସିକି ଯଜ୍ଞକୁ ସମାପନ କଲେ, କୌଣସି ଦୋଷ ଦେଖିଲେ ନା। ଜୀବନରେ ଭୟଟା କାହିଁକି ରହୁଛି? ତାବତ୍ ଭୟ ଦ୍ରବିଡ଼ ଶ୍ରୁତ ନିମିତ୍ତ ପରିଭାବ ସୁଖ ମୋହ ବିପୁଳ ଲୋଭା। ବ୍ରହ୍ମାଜୀ ବ୍ରହ୍ମଦାଙ୍କ ସ୍ତୁତିରେ ଲେଖିଲେ ନା, ଯାବତ୍ ନ ବୃଣିତ ପ୍ରବୃଣିତ ଲୋକେ, ଆପଣଙ୍କ ଚରଣ କମଳକୁ ଯିଏ ଗ୍ରହଣ କରୁନି ତାର ସବୁବେଳେ ଚିନ୍ତା ରହୁଛି। ଗୋଟେ ଜୀବର ଯୋଉ ଥଟ୍ସ ରହୁଛି, ମୋର ଏଟା ପ୍ରୋବ୍ଲେମ, ମୋର ଏଟା ଅସୁବିଧା ହବ, ଏଟା ଏମିତି ହବ, ସେଟା ସେମିତି ହବ, ଏଗୁଡା ସବୁ ସ୍ପେକୁଲେସନ। ଆଉ ବିଶେଷ କରି ଭକ୍ତର ଏଟା ଗୋଟେ ମାନସିକ, ତାର ଗୋଟେ କଣ କୁହାଯିବ, କଳ୍ପନା, ମନୋଧର୍ମ। ଯେତେ ପ୍ରକାର ଦୁଃଖର କାରଣ ହଉଛି ଗୋଟେ ଭକ୍ତ ପାଇଁ, ଏଟା କର୍ମୀ ଲୋକ ଜାଣନ୍ତିନି, କର୍ମୀ ଲୋକ ତା ତ ଖଟିକି ଖାଉଛି, ତାର ସେ ଗୋଟେ ଟାଇପ୍ର ସୁଖର ରହିଛି, ତ ସେ ଜୀବନର ଲକ୍ଷ୍ୟଟାକୁ ସେଟା, ସେ ଦୁଃଖଟାକୁ ଜୀବନର ଲକ୍ଷ୍ୟ ସେମାନେ ଗ୍ରହଣ କରିନେଇଛେ। ଯେତେ କର୍ମୀ ଲୋକ ତମେ ପଚାର ଜୀବନଟା କଣ, ସେ ଜାଣିଛନ୍ତି ଏଟା ଜୀବନ ମାନେ ସୁଖ ଦୁଃଖ ଆସିବ। ବେଳେବେଳେ ମୁଁ ଦେଖିଛି, ବେଳେବେଳେ ନାହିଁ, ପ୍ରାୟ ଦେଖ କର୍ମୀ ଲୋକମାନେ ମୋର ଷ୍ଟେବୁଲ ଦ୍ୟାନ୍ ଡିଭୋଟିସ୍। କର୍ମୀ ଲୋକ ଗୁଡାଙ୍କର ସହିଷ୍ଣୁତା ଶକ୍ତି ସେମାନେ ବେଶୀ, ତାଙ୍କୁ ତୁମେ କୁହ ଦେଖିବ ଘରେ ଯେତିକି ଯୋଉ ବାହାର ଲୋକ ଯେତିକି ସମସ୍ୟା ପଡୁଛନ୍ତି ଗୋଟେ ପରିବାର ଭିତରେ, ଭକ୍ତ ସେତିକି ମଠ ଭିତରେ ରହିଲେ ସେ ରହିପାରିବ? ଝଗଡା ଝଗଡ଼ି ବାଡ଼ା ପିଟା ପିଟି ଲାଗି ତଥାପି ସେମାନେ ଘର ଭିତରେ ରହିଛନ୍ତି, ସେ କଣ କହୁଛନ୍ତି? ସୁଖ ଦୁଃଖ ହଉଛି, ସଂସାର ହଉଛି ସୁଖ ଦୁଃଖର ଖେଳ, ସେଥିରେ କଣ ଅଛି? ସେମାନେ ତ ଲେଟ୍ କରୁଛି, ଆମର ସେତିକି ଧୈର୍ଯ୍ୟ ନାହିଁ, ଆଉ ଟିକେ କଣ ଛାନିଆ ହେଇଯାଉଛି। ଜୀବନଟା ଏମିତି ନୁହେଁ, ଯେତେ ପ୍ରକାର ଭୟ ମାନସିକ, ବିଶେଷ କରି ଭକ୍ତମାନଙ୍କର ଯେତେ ପ୍ରକାର ଭୟ ରହୁଛି, ମତେ କିଏ କଣ କରିବ, ମୋ ଭବିଷ୍ୟତ ମୋର କଣ ହବ, ମୁଁ କୋଉଠି ରହିବି, ଗୋଟେ ସାଧୁର ଗୋଟେ ଚିନ୍ତା, ଗୃହସ୍ଥର ଗୋଟେ ଚିନ୍ତା, ମୋ ପିଲା ଛୁଆ ଭକ୍ତ ନହେଲେ କଣ ହବ, ମୋ ପିଲା ଛୁଆ ଯଦି ବାହା ଚୁରା ହେବେ ତ ବହୁ ଗୋଟେ ଭଲ ନ ପଡିବ, ତୁମେ ଏତେ କାହିଁ ଗୋଟେ ଖୋଳତାଡ଼ ନୀତି ବାହାର କରୁଛ? ତୁମେ ଖୋଳତାଡ଼ ନୀତି, ତୁମ ପିଲା ଛୁଆ ଆସିବେ, ତୁମେ କାହିଁ ପିଲା ଛୁଆ ଉପରେ ଆଶା କରୁଛ? ତୁମେ କାଲି କାଲି କଣ ହବ, ଠିକ୍ ଠିକଣା ନାହିଁ, ମୋ ପୁଅ ବାହା ହବ ଯଦି ବହୁଟା ଭକ୍ତ ନ ହବ କଣ ହବ? ତୁମେ ଏତେ ଖୋଳତାଡ଼ ନୀତି ବାହାର କରୁଛନ୍ତି ଯେ ତୁମେ କାହିଁ ଗୋଟା ଚିନ୍ତା କରୁଛ? ଆମ ବାବା ହିଁ ଚିନ୍ତା କରିବ, ମୋ ବୁଢା ହେଇଗଲେ କଣ ହବ, ମୋର କଣ ହବ? ଯେତେ ପ୍ରକାର ଭୟ ଆସୁଛି, ସ୍ତ୍ରୀ ପୁତ୍ର ଦେହ ଧନ ଭବିଷ୍ୟତ ନେଇକି, ତାର ଅର୍ଥ ହଉଛି ଜଣେ ଭଗବାନଙ୍କ ଚରଣ କମଳକୁ ବ୍ରହ୍ମାଜୀ କହୁଛନ୍ତି ସେ ବରଣ କରିନି। ଭଗବାନଙ୍କୁ ତୁମେ ତୁମର ଚରଣ କମଳକୁ ବିଶ୍ୱାସ କରୁନ ମାନେ ତୁମର ସବୁ ପ୍ରକାର ଭୟ ରହିଲା, ଟଙ୍କା ପଇସାର ଭୟ, ଦେହର ଭୟ, ଭବିଷ୍ୟତର ଭୟ, ସବୁ ପ୍ରକାର ଭୟ। ଲୋକମାନେ ସେଟା ଭାବନ୍ତି ନା, ଲୋକମାନେ ଭାବନ୍ତି ନା, ଆପଣ ବାବାଜୀ ସିନା ଏମିତି କହିଦେଉଛନ୍ତି, ଆରେ ତୁମେ ଜାଣିନ ସେ ବାବାଜୀ ହେଇପାରେ, ତାର ବି ଭୟ, ବାବୁଜୀମାନଙ୍କୁ ନିର୍ଭୀକ ରହିଛନ୍ତି ନା, କଣ ଭାବୁଛ? ବାବୁଜୀମାନେ କଣ ତାଙ୍କର ଆଉ ଡର ହୁଏ ନାହିଁ, ଆରେ ମଠ କେଉଁ ଆମକୁ ବାହାର କରିଦେବ, ଆମେ କୋଉଠି ଚଳିବୁ, ବୁଢା ହେଲେ କଣ କରିବୁ, ପଇସା ନ ରଖିଲେ କଣ କରିବୁ, କାହା ମୁଣ୍ଡରେ ନାହିଁ ନା କଣ, ଏମିତି ସବୁ ଅଛି ତାଙ୍କ ମୁଣ୍ଡରେ ସବୁ, କଣ ଆମେ ଚଳିବୁ ଆଜି, କୁଆଡେ କଣ ହବ? ଆରେ ବାବା, ସମସ୍ତେ ଭୟରେ ଅଛନ୍ତି ଜଗତରେ, ଭୟରୁ କେହି ମୁକ୍ତ ନାହାନ୍ତି। କାହାକୁ ଏ ଜଗତର ମାୟା କାହାକୁ ଏମିତି ଚାକନ୍ତି ନିର୍ବିଘ୍ନରେ ରହିବା ପାଇଁ ଦେଇନି, କାହାକୁ ଆରାମସେ ଶୋଇବାକୁ ଦଉନି ସେ, କେବଳ ଯିଏ ଭଗବାନଙ୍କ ଚରଣ କମଳ ଆସିବେ। ସେ ଲେଖିଲେ ଅଶୋକ ଅଭୟ ଅମୃତ ରସ୍ତର ତମାଳ ଚରଣର ଦୟ, ଏଖନ ତାହାତେ ଏଖନ ବିଶ୍ରାମ ଲଭିଆ ଛାଡ଼ିବୁ ଭବ୍ୟର ଭୟ। ସେ ଲେଖିବେ ନା, ଆଉ କିଏ ଲେଖିବ? ମହାଜନଟା କହିଦେଲେ ନା, ତୋର ଗୋଟେ ବିଶ୍ୱାସ ଭଗବାନ ପ୍ରତି ଆସୁନି, ଆଉ ମତେ ଭଗବାନ ସୁରକ୍ଷା ଦେବେ, ଆଉ ମୁଁ କୃଷ୍ଣଙ୍କ ସେବା କରୁଛି, କୃଷ୍ଣଙ୍କୁ ଗ୍ରହଣ କରୁଛି, ଯେତିକି ମୋର ଚେଷ୍ଟା ମୁଁ କରୁଛି, ଆଉ ସିଏ ଯଦି ମତେ ନଦେବେ, ଆଉ କିଏ ମୋର ଆଉ କଣ ହବ? ମୁଣ୍ଡଟା ବିକି ପାରୁନ, ଆଉ ତୁମେ ଯଦି ଭଗବାନଙ୍କ ପାଖରେ ମୁଣ୍ଡଟା ବିକି ପାରୁନ, ଆଉ କଣ ତୁମେ ତ ମୁଣ୍ଡଟା କଟିଯିବ, ଯିଏ ମୁଣ୍ଡ ବିକି ପାରୁନା ତା ମୁଣ୍ଡଟା କଟେ। ଦେଖ ନା ଏ ଯୋଉ ଛେଳି ରଖନ୍ତି ନା କଣ ରଖନ୍ତିନି ସବୁ ଛେଳି, ଏ ଯୋଉ ଗରିବ ଲୋକ ଛେଳି ରଖନ୍ତିନି, ସେ ଗୋଟେ ଗୋଟେ ଛେଳିକି ସେ ମାଲିକ କେବେ ହେଲେ ବିକିବ? କେବେ ବିକିବନି, କାହିଁ ବିକିବନି? ହଁ ତା ଦେହରେ ତ ଅଧିକା ପାଉଛି, ସିଏ ଏତେ ଭଲ ପାଇଯାଇଛି ଗୋଟେ ଛେଳିକି, ଗୋଟେ ଗୋଟେ ଛେଳି କହ ନା ମୁଁ ମାରିବ ବିକି ଦେଲେ ଏଟା ତା ବେଗ କଟା ହବ, ସେ ଏମିତି ତାକୁ ଆଦର କରି ମାଲିକକି ସେ ଭଲ ପାଇଯାଇଛି, ମାଲିକ ତାକୁ ଭଲ ପାଇଯାଇଛି, ସେ ବଞ୍ଚିଯାଉଛି, ବେକ କଟିବା କଥା। ସେ କୁକୁଡ଼ା ଛେଳି ଯୋଉ ସବୁ ନିଜ ଲୋକ ରଖନ୍ତି, ଯୋଉ କାଟେଗୋରି ଲୋକମାନେ ରଖନ୍ତି, ସେମାନେ କେବେ ଗୋଟେ ଗୋଟେ କୁକୁଡ଼ାକୁ ମୋତେ ବିକିବେନି, ଗୋଟେ ଗୋଟେ ଛେଳିକି ମୋତେ ବିକିବେନି। ତା ପୁଅ କାନ୍ଦିବ, ତା ଝିଅ କାନ୍ଦିବ, ତା ଉଠିକି ରଖିଯା, ସେ ବଞ୍ଚିଗଲା, ତାକୁ ଭଲ ପାଇଲା ସେ ଛେଳି। ତୁମେ ଭଗବାନ ପାଖରେ ତା ମୁଣ୍ଡଟାକୁ ନ ବିକି ପାରିଲ, ତ ମୁଣ୍ଡ କଟିଯିବ, ଏଟା ମନେ ରଖିଥା। ମୁଣ୍ଡ କଟିବା କାମ ହଉଛି ଏଇଆ, ଏଇ ଦୁଃଖରେ ସେ କିଏ ସାଧୁ ହଉ, ଗୃହୀ ହଉ, କିଏ ବି ହଉ, ତୋର ବିଶ୍ୱାସ ନାହିଁ ମାନେ ଭଗବାନଙ୍କ ଚରଣ କର, ତୁମେ ନିଜକୁ ବିକି ପାରୁନ। ଆରେ ସୁଖ ଦୁଃଖ ଯାହା ବି ହେଲେ କାଲି ବି ଆମର କଣ ହବ କିଏ କହିପାରିବ? କାରଣ ଆମେ ବ୍ରହ୍ମାଙ୍କଠୁ ଶ୍ରେଷ୍ଠ ନା ଇନ୍ଦ୍ରଙ୍କଠୁ ଶ୍ରେଷ୍ଠ? କାଲି ପ୍ରଭୁ ତୁମକୁ କୁଆଡେ ଠେଲି ଦେବେ, ତା କିଛି ମାନେ ଅଛି? କିଛି ଠିକ ନା, ସବୁ ତାଙ୍କ ହାତରେ ରହିଛି, ଛାଡ଼ି ଦେଇଛ ତାଙ୍କୁ, ତାଙ୍କ ଉପରେ ବିଶ୍ୱାସ କରୁଛ, ଏତେ କଥା କଣ ଚିନ୍ତା କରିବାକୁ ଯା। ଦେଖ କେତେ ଭୟରେ ରହୁଥିଲେ କୋଉମାନେ ଯଜ୍ଞପତ୍ନୀ ମାନେ, ଆମେ ଗଲେ ଆମକୁ କଣ ହବ? ସ୍ୱାମୀମାନେ ଆମକୁ ଘୋଡ଼େ ଦେବେ, ରଖିବେନି, ବ୍ୟଭିଚାରଣ ବୋଲି କହିବେ, ଆମକୁ ମାରିଦେବେ। ବର୍ତ୍ତମାନ ସ୍ୱାମୀମାନେ ପାଖରେ ବସିକି ଯଜ୍ଞ କାର୍ଯ୍ୟକୁ ସମ୍ପାଦନ କଲେ, ତାଙ୍କୁ ଯଦି ବ୍ୟଭିଚାରଣ ବୋଲି ଭାବିଥାନ୍ତେ ତାହେଲେ କଣ କହିଥାନ୍ତେ? ଇଏ ଯଜ୍ଞରେ ବସିଲେ ଆମର ଯଜ୍ଞ ଫଳ ମିଳିବନି, ତାଙ୍କୁ ବସେଇଲେ କେମିତି? ଭଗବାନଙ୍କ ଚରଣ କମଳକୁ ଯିଏ ବରଣ କରୁଛି, ଯିଏ ଭଗବାନଙ୍କୁ ଆଶ୍ରୟ କରିଛି, ଭଗବାନଙ୍କ କୃପା ଯାହା ପ୍ରତି ରହିଛି, ତାର ପ୍ରତିବନ୍ଧକ ଜୀବନ କିଛି ରହିବନି। ଆଉ ଯାହା ପ୍ରତିବନ୍ଧକ ଆସୁଛି ତାର ଅହଙ୍କାର ଯିବା ପାଇଁ, ତାର ଶରଣାଗତି ବଢିବା ପାଇଁ, ତାର ଭାବ ତାର ଭକ୍ତିରେ ଅତ୍ୟନ୍ତ ମାଚ୍ୟୁରିଟି ଯାହା କୁହାଯାଏ, କଣ କୁହାଯିବ, ପରିପକ୍ୱ ଅବସ୍ଥା ଆସିବା ପାଇଁ, ଏଇଟା ପ୍ରଭୁଙ୍କର ଇଏ ବିଶ୍ୱାସ। ଏଟା ତ ଏ ପଥଟା ହଉଛି ଗୋଟେ ବିଶ୍ୱାସର ପଥ ଆଉ, ପ୍ରଥମଟା ଫାଷ୍ଟ ହଉଛି ଶ୍ରଦ୍ଧା, ବିଶ୍ୱାସଟା ଗୋଟେ ଜିନିଷ ଆଉ। ଆଉ ତୁମର ତ ବିଶ୍ୱାସଟା ନାହିଁ, ସ୍ୱୀକୃତି କମ୍ ଯୋଗୁଁ ବିଶ୍ୱାସଟା ନାହିଁ, ସ୍ୱଳ୍ପ ପୁଣ୍ୟ ତୁମେ ଅଛି, ବହୁତ ଷ୍ଟ୍ରଗଲିଂ, ହୋଲ୍ ଲାଇଫ୍ ତୁମକୁ ଷ୍ଟ୍ରଗଲିଂ କରିବାକୁ ପଡିବ। ଯାହାର ବିଶ୍ୱାସ ନାହିଁ ଭକ୍ତି ଯୋଗରେ, ସିଏ ପୁରା ଠେଲି ପେଲି ହେଇ ଗାଡ଼ି ଚାଲିବ, ସେ ଗାଡି ପଙ୍କ୍ଚର ହେଇଗଲେ ଦେଖିଛ ନା ନାହିଁ, ଏ ସାଇକେଲଟା ନେଇଛ କି ଟ୍ରଲିର, ଏମିତି ରାସ୍ତାରେ ଯାଉଛ, ସେ ଟ୍ରଲି ପଙ୍କ୍ଚର ହେଇଗଲା, ମାଲ ଲୋଡ୍ ଅଛି, ଏକୁଟିଆ ଅଛ, କଣ କରିବ? ମାଲ ଏକୁଟିଆକୁ ଏଣେ ପଙ୍କ୍ଚର ହେଇଗଲା, ମାଲ ଲୋଡ୍ ହେଇଛି ଏଣେ ପଙ୍କ୍ଚର ହେଇଗଲା, ଏଣେ ଏକୁଟିଆ ଅଛ, ମାଲ ଅନଲୋଡ୍ କରିପାରିବନି, ଏଣେ ପଙ୍କ୍ଚର ହେଇଗଲାଣି। ସେ ବରଂ ରିମ୍ ଯାଉ, ଟାୟାର ଯାଉ, ତାକୁ ଘୋଷାରେ ଘୋଷାରେ ଧୀରେ ଧୀରେ କେମିତି ନେଇକି ପହଞ୍ଚେଇବି ସାଇକେଲ ଦୋକାନୀ ପାଖରେ, ସେ ସେଇଭଳିଆ ଜୀବନ, ଗୋଟେ ଷ୍ଟ୍ରଗଲିଂ ଲାଇଫ୍। ସବୁବେଳେ ତୁମେ ଗୋଟେ ଚିନ୍ତା କରିଦେବ, ସବୁବେଳେ ତୁମକୁ ଗୋଟେ ଟିକେ ଠୁକର ମାରୁଛି, ମୋର ସବୁବେଳେ ଗୋଟେ ଅସୁବିଧା ହଉଛି, ମୋର ବାଧା ବିଘ୍ନ ହଉଛି, ଆରେ କେତେ ବର୍ଷର ସେ ଗୋଟେ ନୂଆ ପିଲାଟେ ହଉ କି ପୁରୁଣା ପିଲାଟେ ହଉ, ସେ କିଏ ସିନିୟର ହଉ ଜୁନିୟର ହଉ, ସେ କେତେ ବର୍ଷ ରହିଲା ପରେ ତାର ସବୁ ଗୋଟେ ଲାଗୁଛି, ମତେ କେହି ପଚାରୁନାହାନ୍ତି, ମୋର ଏଇଟା ଅସୁବିଧା ହଉଛି, ମୋର ତ ଅସୁବିଧା ହଉଛି, ମତେ କିଏ ଏଠି କାହାକୁ ପଚାରନ୍ତିନି? ତୁମେ କେହି ଭାବନି ଯେ ଆମେ ଏମିତି ସନ୍ୟାସୀ ହେଇଯାଉ, ଆମକୁ କେୟାର କରିକି ଗୋଟେ ଆମକୁ ବଢେଇକି ଆମକୁ ତୁମକୁ ଆଉ ପଚରାଯାଉଛି ତୁମେ ଖାଇଲ କି ନାହିଁ, ତୁମର କିଏ କେୟାର ନିଆଯାଉଛି, ତୁମେ କୋଉଠି ଗଲ, ତୁମେ ରହିଲ, ତୁମ ପଛରେ ଲଗାଯାଉଛି, ଆମ ପଛରେ କେହି ନାହାନ୍ତି, ଆମର ଗୁରୁଦେବ କଥା ବି ଆମକୁ କୁହନ୍ତିନି, କେବେ ଆମ ଗୁରୁଦେବ ଆମକୁ ପଚାରନ୍ତି ଖାଇଲେ କି ନାହିଁ, ତୋର ଲୁଗା ଅଛି କି ନାହିଁ, ପେଟ ଅଛି କିଛି ନାହିଁ, ଆମ କେହି କେୟାର କରୁନାହାନ୍ତି। ତୁମର ତ ସବୁ ବର୍ତ୍ତମାନ ଗ୍ରସ୍ତ ଲୋକ ଚିହ୍ନା ଅଛନ୍ତି, ଡୋନେସନ ଦେଇଛନ୍ତି, ତୁମକୁ ଆଜି ମଟରୁ ପଳେଇଲେ ତୁମେ ଯାଇ କୋଉଠି ରହିଗଲେ ତୁମକୁ ଖାଇବା ପିଇବାକୁ ଦେଇ ଚଳେଇ ଦେବେ ପାଞ୍ଚ ମାସ, ଆମର କାହା ସହିତ କନେକ୍ସନ୍ ନାହିଁ, ଆମ କେହି ଗୋଟେ କେୟାର କରୁନାହାନ୍ତି, ଆମକୁ କେହି ଆମକୁ ତୁମେ ଭାବନା ଗୋଟେ ସ୍ପେଶାଲ କେୟାର କରି ଶିଖେଇଛନ୍ତି, ତୁମେ ଏମିତି କର ଏମିତି କର ଏମିତି କର, କିଛି ନାହିଁ, ଟ୍ରେନିଂ ଫ୍ରେନିଂ ଆମର ସବୁ କିଛି ନାହିଁ, ଆମର ଟ୍ରେନିଂ ହେଲା ଏହା ଗୁରୁଙ୍କର, ଗୁରୁ କହିଛନ୍ତି ଏଟା ତୁମେ କର, ପ୍ରେସିଡେଣ୍ଟ କହିଲେ ଏଟା କର, ଏତିକି ଆମ ଟ୍ରେନିଂ, ସେଥିରେ ଯେ ମଣିଷ ହେଇପାରିଲା ହେଇପାରିଲା, ଯେ ଜିତା ନ ହେଇପାରିଲାନି, କେବଳ ଗୁରୁଦେବ କହୁଛନ୍ତି ବିଶ୍ୱାସ ବାସ, ଏସବୁ ଫାଲତୁ, ଏଟା ଯୋଜନାରେ ଜୀବନରେ କିଛି ହୁଏ ନା, ତୁମେ ଭାବୁନି ଯେ ଆମେ ଗୋଟେ ଯୋଜନା କରିଦେଇ ଗୋଟେ ବଡ ପଦବୀ ପାଇଯିବା, ଗୋଟେ ବଡ ମନ୍ଦିର କରିଦେବା, ଏଟା ଯୋଜନାରେ କିଛି ହେଇନି, ତୁମେ ବିଶ୍ୱାସ କର ତୁମ ପାଇଁ ଆରେଞ୍ଜମେଣ୍ଟ ଆସିବ, ତେଣୁ ଆରେଞ୍ଜମେଣ୍ଟ କାଲି ପାଇଁ କଣ ହବ ସେ ବି ଜାଣିଛନ୍ତି, କାଲି କଣ ହେଇଯିବ କିଛି ତୁମେ କହିପାରିବନି ତୁମ ଲାଇଫରେ, ଏଇଟା ବ୍ୟବସ୍ଥାର କଥା ନୁହେଁ, ଏଇଟା ଚାଲାକିର କାମ ନୁହେଁ, ତୁମେ ଚତୁର ହବାକୁ ଚେଷ୍ଟା କରନି, ଚତୁର ହବ ମାନେ ଠକିଯିବ, ଏଇଟା ଚତୁର ମେ ଲୋକଙ୍କର ଜାଗା ନୁହେଁ, ଏଇଟା ହଁ କୃଷ୍ଣ ସବୁଠୁ ଚତୁର, ସବୁଠୁ ଚତୁର ପାଖରେ ତୁମେ ଚତୁର ଆମେ କଣ କରିବ, ସବୁଠୁ ଚତୁର ପାଖରେ କିଏ ରୁହନ୍ତି, ହଁ ଏ ସବୁଠୁ ଚାଲାକ ଲୋକ ପାଖରେ, ସବୁଠୁ ଚାଲାକ ଲୋକ କାହାକୁ ରଖେ, ହଁ ନ କହିଲୁ, ସବୁଠୁ ଚାଲାକ ଲୋକ ସବୁ ହୁଣ୍ଡା ଲୋକଙ୍କୁ ରଖିବ, କାହିଁକି ଯିଏ ଚାଲାକିଆ ସେ ଚାଲାକିଆ ଲୋକକୁ ରଖିବ କି କାହିଁକି ତାକୁ ବୁଦ୍ଧି ଶିଖେଇବ? ଚାଲାକିଆ କଣ କରେ? ଚାଲାକିଆ ସେ ଚାହିଁବନି କେବେ ଗୋଟେ ଚାଲାକ ଲୋକ ମୋ ପାଖରେ ରୁହନ୍ତି, ସମସ୍ତେ ଗୋଟେ ଆମେ ବାହାର କରିଦେବ, କାହିଁକି ଏଇଟା ଇଏ ମଗଧରୁ ବୁଦ୍ଧି ନେଇକି ଆହୁରି ଚାଲାକିଟା ବଢେଇବ। ସେଦିନ କୃଷ୍ଣ କୌଣସି ଚାଲାକିଆ ଲୋକକୁ ରଖିବେନି, ତାକୁ ଗୋଟେ ଆମରି ବାହାର କରିଦେବେ। ଯିଏ ହୁଣ୍ଡା ମୁଣ୍ଡା ହେଇଥିବ ତାକୁ ପାଖରେ ରଖିବେ, କାହିଁକି କୃଷ୍ଣ ଆଣିଛନ୍ତି ଏଇଟା ହୁଣ୍ଡାଟା ହେଲେ ସରଳ ହେଲେ ମୋ କଥା ହିସାବରେ ଚାଲିବ। ତୁମେ ଚାଲାକ ହବ, ତୁମେ ଜୀବନ ସାରା ହାଡଲ ସାଇକେଲ ପଙ୍କଚର ହେଇଗଲା ପରେ ବା ଟଲି ପଙ୍କଚର ହେଇଗଲେ ମାଲ ଲୋଡ ହେଇଥାଏ ଯେମିତିକା, ତୁମକୁ ସେମିତିଆ ଲାଗିବ ଖାଲି ଜୀବନ ଟାଣି ଘୋଷାରି ହେଇ ଖାଲି ତୁମେ ଚାଲୁଥିବ ଭକ୍ତି ଯୋଗରେ ସବୁବେଳେ, ଯୁଆଡେ ଯାଉଥିବ ଗୋଟେ ଷ୍ଟ୍ରଗଲିଂ ଲାଇଫ ଲାଗୁଥିବ, ଯୁଆଡେ ଯାଉଥିବ ତୁମର ଗୋଟେ ବ୍ଲିସଫୁଲ ଲାଇଫ ନାହିଁ, ସବୁବେଳେ ଚେଷ୍ଟା କରୁଥିବ ଗୋଟେ ମୁଁ ଗୋଟେ ସଂସାର ଲୋକଟାରେ ବି ଦୁଃଖୀ ହେଇଗଲି କଣ ମୋର ଲାଭ ହେଲା କୃଷ୍ଣ ଚେତନାକୁ ଆସିକି, ସବୁବେଳେ ଏଇ ଜୀବନଟା ଲାଗିବ କାହିଁକି? ତାର ଆରମ୍ଭଟା କଣ? ତୁମେ କୃଷ୍ଣଙ୍କୁ ବରଣ କରିପାରୁନ, ତୁମେ ନିଶ୍ଚୟ ସମର୍ପଣ ହେଇପାରୁନ, ପ୍ରଭୁ ମୁଁ ତୁମ ପାଖରେ ଶରଣ ହେଇଛି, ଆଉ କଣ ମୋର ଜୀବନ ପାଇବାର ଅଛି? ସୁଖ ହଉ ଦୁଃଖ ହଉ ମୁଁ ଆପଣଙ୍କର, ବ୍ରହ୍ମଜୀ ସେ ହିଁ କହୁଛ, ନହେଲେ ଜଣେ କାହିଁକି କେତେ କଳ୍ପନା କଳ୍ପନା ସେ କରୁ, ଯଜ୍ଞପତ୍ନୀ ମାନେ କେତେ କରୁଥିଲେ, କିନ୍ତୁ କେବଳ ଭଗବାନଙ୍କ କଥାକୁ ମାନିକି ଚାଲିଗଲା ଅଛି। ଦେଖ ସେମାନଙ୍କୁ ଡାକିକି ପାଖରେ ବସେଇକି ଇତ୍ୟୁକ୍ତସ୍ତମ କୃଷ୍ଣସ୍ୟ ଅଭିପ୍ରାୟମ ଜ୍ଞାତ୍ୱେବ, କୃଷ୍ଣଙ୍କର ଅଭିପ୍ରାୟକୁ ଜାଣିକି ସେ ଗଲେ। ଏଠି କହୁଛନ୍ତି ଗତା ରାସାରମ୍ଭେ ଗୋପସ୍ତୁ ତତ ଅଭିପ୍ରାୟମ ଜ୍ଞାତ୍ୱେବ ସ୍ଥିତା ଇତି ପ୍ରେମଣା ପ୍ରେମିନି ନ କ୍ୱାପି କାହାପି କାପି ହାନିର ଇତି ଜ୍ଞେୟ। ଚକ୍ରବର୍ତ୍ତୀ ତାଙ୍କର ଗୋଟେ ସୁନ୍ଦର ଅର୍ଥ କଲେ, ଦେଖ ଯଜ୍ଞପତ୍ରୀ ମାନଙ୍କୁ କହିଲେ ତୁମେ ପଳାଅ, ଯଜ୍ଞପତ୍ରୀ ମାନେ କଣ କଲେ? ପଳେଇଲେ। ଆଚ୍ଛା ରାସ ଆରମ୍ଭରେ ଗୋପୀମାନେ ଆସିଥିଲେ, ଗୋପୀମାନଙ୍କୁ ବି କଣ କହିଲେ? ତୁମେ ପଳାଅ। ଗୋପୀମାନେ କଣ କଲେ? ଗଲେନି, ରହିଲେ। ଜଣଙ୍କୁ କହିଲେ ପଳାଅ, ସେ ପଳେଇଲେ, ଆଉ ଜଣଙ୍କୁ କହିଲେ ରୁହ, ଆଉ ଜଣଙ୍କୁ କହିଲେ, ଦି ଜଣଙ୍କୁ କହିଲେ ତୁମେ ପଳାଅ, ଗୋପୀଙ୍କୁ କହିଲେ ତୁମେ ପଳାଅ, ଯଜ୍ଞପତ୍ନୀ କହିଲେ ପଳାଅ। ଯଜ୍ଞପତ୍ନୀ ପଳେଇଲେ, ଗୋପୀମାନେ ରହିଲେ। ଚକ୍ରବର୍ତ୍ତୀ ଟୀକା ରଚନା କଲେ, ପ୍ରେମବତୀ ମାନଙ୍କର ସେମାନେ ସବୁ ମନୋଭାବ ବୁଝିପାର, ଗୋପୀମାନଙ୍କୁ କହୁଥିଲେ ପଳାଅ କିନ୍ତୁ ସେ କୃଷ୍ଣଙ୍କ ମନୋଭାବ ବୁଝିକି ରହିଲେ। ଯଜ୍ଞପତ୍ନୀ ମାନଙ୍କୁ କହିଲେ ତୁମେ ପଳାଅ, ସେ କୃଷ୍ଣଙ୍କ ମନୋଭାବ ବୁଝିକି ପଳେଇଗଲେ। ପ୍ରେମର କିଛି ପ୍ରେମବତୀ ମାନଙ୍କର ପ୍ରେମର କିଛି ତଫାତ ନାହିଁ, ସେ ପ୍ରେମ ସ୍ତରରେ ଅଛନ୍ତି, ତାଙ୍କ ପାଖରେ କୌଣସି ବିଧି ଲଗେଇ ହବନି, ସେ ତାଙ୍କର ମନୋଭାବଟାକୁ ବୁଝନ୍ତି। ଆଉ ଜୀବର ଆଉ ଗୋଟେ କଣ କି ତପସ୍ୟା? ଜୀବର ତପସ୍ୟା ହେଲା ଏଇଟା ମନୋଭାବ, ଶ୍ରୀ ଚୈତନ୍ୟ ମନୋଭୀଷ୍ଟମ। ମନୋଭାବଟା କେମିତି ବୁଝିବ? ଜଣେ କେମିତି ମନୋଭାବ ବୁଝିବ? ତୁମର ସ୍ନେହ ଆସକ୍ତି ପ୍ରେମଟା ରହିଲେ ତୁମମାନଙ୍କର ଗୁରୁଙ୍କୁ ତୁମେ ଭଲ ପାଉଛ, ଭଗବାନଙ୍କୁ ଭଲ ପାଉଛ, ତ ଭଲ ପାଇବାଟାକୁ ସେ ଜାଣିଦେଉଛନ୍ତି, କାରଣ ସେ ବାସ୍ତବ ତୁମ ହୃଦୟ ଭିତରେ ଅଛନ୍ତି ନା। ଏ ଜୀବଟା ମୋ ବିଷୟରେ ଚିନ୍ତା କରୁଛି, ମୋ ପାଇଁ କିଛି ଗୋଟେ କରିବା ପାଇଁ ଚାହୁଁଛି, ସେ ଭଲ ଭାବଟା ଭଲ ପାଇବାଟା ତୁମର ହୃଦୟ ଭିତରେ ହେଇଗଲା ମାନେ ତୋ ମନୋଭାବଟା କୃଷ୍ଣ ଚେତନା ମନୋଭାବଟା ତିଆରି ହବ। ଜଣେ ପ୍ରଶ୍ନ କରୁଛନ୍ତି ମୋର ଭକ୍ତି ହଉନି, ଆରେ ଭକ୍ତିଟା କେମିତି ହବ ତୁମର? ତୁ କଣ ଭାବୁଛ ଏଟା ଭକ୍ତି ଗୋଟେ କୋର୍ସ ଭାବୁଛୁ କି? ତୁମେ ଭାବୁଛ କି ଏଟା ଗୋଟେ ବିଇଡି କୋର୍ସ କଣ? ସେଟା ଯୋଉ କୋର୍ସ ବନାଉନାହାନ୍ତି ନା କଣ? କଣ ଟିଚର ହବା ପାଇଁ କଣ ଗୋଟେ ପଢନ୍ତି? ସିଟି ଟ୍ରେନିଂ, ଏଟା ଯେଟା ବିଇଡି ଟ୍ରେନିଂ, ଏଟା ଗୋଟେ ଟ୍ରେନିଂ ବୋଲି ଭାବୁଛ କି ଭକ୍ତିଟାକୁ? ଏଟା ଗୋଟେ ସ୍ୱାଭାବିକ ଭକ୍ତିଟା ହଉଛି ସ୍ୱାଭାବିକ ଜୀବନ, ଏଟା ଗୋଟେ ଆତ୍ମଧର୍ମ, ଏଟା ଜୀବନ୍ତ ବସ୍ତୁ, ଏଟା ଆତ୍ମାର ଧର୍ମ, ଏଟା କଣ ଗୋଟେ ଟ୍ରେନିଂ ଜିନିଷ କହୁଛ? ତୁମେ ତୁମ ଟ୍ରେନିଂ କରିଦିଆ ହେଲେ ତୁମେ ଭକ୍ତିଟା ପାଇଯିବ? ତୁମକୁ ଏଟା ଚିନ୍ତା କରିବାକୁ ପଡିବ, ତୁମର ସ୍ନେହ ପ୍ରେମଟା ଆସକ୍ତିଟା ଗୋଟେ ସ୍ୱାଭାବିକ ହବାର ଅଛି ଭଗବାନ ପ୍ରତି। ଆଉ ଟ୍ରେନିଂ ହିସାବରେ ତୁମେ ତୁମେ କହିବ ଟ୍ରେନିଂ ଟ୍ରେନିଂଟା ନେଇଗଲା ପରେ ତୁମର ଟ୍ରେନିଂ ଗୋଟେ ସରିଲା ପରେ ଟ୍ରେନିଂ ପିରିୟଡ ପାସ୍ ହେଇଗଲା ପରେ କଣ ହୁଏ? ସାର୍ଟିଫିକେଟ୍ ଗୋଟେ ମିଳିଗଲା, ତାପରେ ତୁମ ଚାକିରି ମିଳିଗଲା। ତୁମେ ସେମିତି ଗୋଟେ ହବନି, ଗୋଟେ ଅଫିସିଆଲ ପ୍ରୋସିଜର କିଛି ଅଛି, ଏମିତି ଏମିତି କରିଦେବୁ, ଏଇ କୋର୍ସଟା ପଢ଼ିଦେବୁ, ଏଇଟା ଆମେ କରିଦେଲୁ, ତାପରେ ଆମର ଭକ୍ତି ହେଇଗଲା, ମୋର ଦେଖିଆ ହେଇଗଲା, ମୋର ଭକ୍ତିଶାସ୍ତ୍ର ହେଇଗଲା, ମୋର ଏଇ ଡିସାବଲ କୋର୍ସ ହେଇଗଲା, ମୋର ଏଇଟା ହେଇଗଲା, ମୋର ଭକ୍ତି ହେଇଗଲା ନାଇଁ। ଏଇଟା ଟ୍ରେନିଂ, ଭକ୍ତି ହଉଛି ସ୍ୱାଭାବିକ, ତୁମର ଆସକ୍ତି ସାଧୁଙ୍କ ପ୍ରତି, ଗୁରୁଙ୍କ ପ୍ରତି, ଭଗବାନଙ୍କ ପ୍ରତି, ସେଟା କିଏ ଜାଣିବେ? ପରମାତ୍ମା ଜାଣିବେ, କୃଷ୍ଣ ତୁମ ହୃଦୟ ଭିତରେ ଅଛି। ଏ ଜୀବଟା ମୋ ପାଇଁ ଭଲ, ମତେ ଭଲ ପାଉଛି କି ନାହିଁ? ଆସିଲେ ସେଟା ଭଲ ପାଇବାଟା ସେ ଜାଣିଲା ପରେ ତୁମ ହୃଦୟରେ ଭକ୍ତିଟା ଆସିବ। ଆଉ ତୁମେ ତ ଭଗବାନଙ୍କୁ ଭଲ ପାଉନ, ଆଉ ସବୁ ତିଳକ ଫିଳକ ମାରିଦେଇକି ସବୁ ଡିଆଁ ମରା ମରି କଲେ କଣ ହବ? ସେ କଣ ଜାଣିନାହାନ୍ତି? ଏଟା ଲୋକ ଦେଖେଣେ ସବୁ କାମ କରୁଛି, ଏଟା ଏଟା କଣ, ଏଟା ମୁଁ ଜାଣିନି, ଏଟା କଣ କରୁଛି? ସେ କଣ ହୃଦୟ ଭିତରେ ନାହାନ୍ତି କି? ତୁମେ ଯେତେ ପ୍ରକାର ଡିଆଁ ମରା ମରି ତିଳକ କରିକି ମାଳି କରିକି ତୁମେ କରୁଛ, ସେ କଣ ଭିତରେ ନାହାନ୍ତି କି? ସେ ଭିତରେ ଦେଖି ଜାଣିଦେଉଛନ୍ତି ଏଟା କଣ, ଏଟା ମତେ ଭଲ ପାଉନି, ଖାଲି ଲୋକ ଦେଖେଣେ କାମ କରୁଛି। ଆଉ ସେ ତ ସେ ଖୁସି ହଉନାହାନ୍ତି, ଆଉ ଭକ୍ତିଟା କିନ୍ତୁ ଗୋଟେ ଲୋକ ଦେଖିଲା ଶବ୍ଦ ନାହାନ୍ତି କି? ଆଉ ସେ କୁହନ୍ତି ସେଟା ଏଠି କିଛି ନା, ଏଇଟା ବାସ୍ତବ ରାସ୍ତା, ଏଠି କିଛି ସୁପରଫିସିଆଲ ଜିନିଷ ଚଳିବନି, ସେ ଜାଣିଦେବେ। ସେଥିପାଇଁ ଆମେ ଯାହା କରୁଛେ ପ୍ରାଥମିକ ସ୍ତର, ଏଇଟା ସ୍ୱାଭାବିକ ଜଣଙ୍କର ଆସିବନି, ହଠାତ୍ ଜଣଙ୍କର ନୂଆ ଭକ୍ତରା କଣ ଏଇଟା ଆସିବ କି? ଆସିବନି। ସେ କୀର୍ତ୍ତନ କରିବ, ତା ମାନେ ମନା କରା ଜଣେ ତୁମେ କୀର୍ତ୍ତନ କରିବନି, ଏଇଟା କରିବନି, ତିଳକ କରିବ। ଆରେ ତୁମେ ସବୁ କର, କିନ୍ତୁ ଲକ୍ଷ୍ୟଟା ତୁମର ହଉଛି ଏଇଟା, କେମିତି ଭଗବାନ ପ୍ରତି ଆସକ୍ତିଟା ବଢ଼ୁ, କେମିତି ସ୍ୱାଭାବିକ ମୋର ଗୋଟେ କିଛି ସ୍ନେହ ଆସୁ, ସ୍ୱାଭାବିକ ଜିନିଷଟା ହଉ ମୋର ମୋର ଲାଇଫ ଟା ଗୋଟେ ନେଚୁରାଲ ୱେରେ ମୁଁ ଯିବାକୁ ପିଏ। ମୁଁ ଜଣେ ବୈଷ୍ଣବ, ମୋର ହୃଦୟ ଖୋଲା ହେବା ଦରକାର, ମୋର ବ୍ୟବହାର ମାର୍ଜିତ ହେବା ଦରକାର, ମୋର ଭଗବାନ ପ୍ରତି ସେବା ଉତ୍ସର୍ଗୀକୃତ ହେବା ଦରକାର। ମୋର ଗୋଟେ ଦେଖିନ ଉତ୍ସର୍ଗୀକୃତ ଜୀବନ, ଜୀବନଟା ଗୋଟେ ଉତ୍ସର୍ଗ ହେଇଛି ଭଗବାନ ପାଇଁ। ସେଟା ଭଗବାନ ଜାଣିଦେଉଛନ୍ତି ନା, ଆରେ ଏଇ ଜୀବନଟା ମତେ ଦେଇଦେଲା, ଇଏ ମୋ ପାଇଁ ଏତେ ସେବା କରୁଛି, ମୋ ପାଇଁ ମତେ ଚିନ୍ତା କରୁଛି, ଜୀବନଟାକୁ ଅର୍ପଣ କରିଦେଇଛି। ତାପରେ ଦୋଷ ତ୍ରୁଟି ଯାହା ଛୋଟ ଭଲ ମନ୍ଦ ରହୁଛି ନା, ସେଟା ଭଗବାନ ସୁଧାରିନେ। ଯେତେବେଳେ ଆମର ସମର୍ପଣଟା ରହୁନି, ଉତ୍ସର୍ଗ ଜୀବନ ରହୁନି, ସେ ଜାଣିଦେଉଛନ୍ତି ହୃଦୟ ଭିତରେ ଅଛନ୍ତି, ଆରେ ଇଏ ମତେ ମୋ ନାଁ କହିକି କେବଳ ଫାଇଦା ନଉଛି, ଆସି ହୋଟେଲ ତିଆରି କରିବା, ଅସୁବିଧା କରିବା, ହଇରାଣ କରିବେ, ତୁମକୁ ଆଉ ସପୋର୍ଟ କରିବେନି। ମନୋଭାବଟା ବଡ ଜିନିଷ, ମନୋଭାବଟା ସ୍ନେହରୁ ପ୍ରୀତିରୁ ଆମେ ଭଗବାନଙ୍କୁ ଯୋଉ ଭକ୍ତ ସଙ୍ଗ କରୁଛେ, ଏତେ ପ୍ରକାର ଯୋଉ ସେବାର ସବୁ ରଖାଗଲା, ଏତେ ପ୍ରକାର ହରିକଥା କୀର୍ତ୍ତନ, ଏତେ ଜୀବକୁ ଏତେ ପ୍ରକାର ଉତ୍ସବ, ଏତେ ପ୍ରସାଦ, ଏତେ ଜିନିଷର ଗୋଟେ ଉଦ୍ଦେଶ୍ୟ ରହିଲା କେମିତି ଭଗବାନ ପ୍ରତି ତାର ଗୋଟେ ଆସକ୍ତି ଜାଣୁ, ସେ ଗୋଟେ ସ୍ୱାଭାବିକ ଭାବରେ ଭଗବାନ ପାଇଁ କିଛି କରୁ, ସ୍ୱାଭାବିକ ଭାବରେ ତାକୁ ଗୋଟେ ଦୁଃଖ, ଯେମିତି ଗୋଟେ ଘରଟା ତୁମେ କରିଛ, ତୁମେ ଗୋଟେ ରୁମଟା କରିଛ, ତୁମେ ଗୋଟେ ରୁମରେ ରହୁଛ, ସେଠି ଜିନିଷ ପତ୍ର ଅଛି, ତୁମେ ଜିନିଷ ତୁମେ ଛଅ ମାସ ପରେ ଆଇଲ, ଏଇ ଛଅ ମାସ କରୋନା ହେଇଛି, ଭୁବନେଶ୍ୱର ଗୋଟେ ଘର ନେଇଥିଲ, ସେଠି ତୁମେ ଲୁଗାପଟା ରଖିଦେଇଛ, ତୁମେ ପଳେଇଗଲ, ବର୍ତ୍ତମାନ ଯାଇକି ଦେଖିଲା ବେଳକୁ ସେ ଲୁଗାପଟା ଗୋଟେ ଫିମ୍ପି ମାରିନି, ଜିନିଷ ଖରାପ ହେଇ, ତୁମେ ଦେଖିଲେ କଣ ହବ ତୁମ? ମୋ ଜିଠୁଟା ଏମିତି ହେଇଗଲା, ମୋ ଜିଠ ନଷ୍ଟ ହେଇଗଲା, ତୋର ଆସୁନି ଗୋଟେ ଫିଲିଂ ଆସୁନି, ମୋର ଏଇଟା ଗୋଟେ ନଷ୍ଟ ହେଇଗଲା, ଏଇଟା ଗୋଟେ ଆତ୍ମୀୟତା ଭଗବାନ ପ୍ରତି, ସେଇଭଳିଆ ଆତ୍ମୀୟତା ଆସେ। ତୁମେ ଅତି ଉପର ସ୍ତରକୁ ତୁମେ ଚିନ୍ତା କରୁନ, ପ୍ରେମ ପାଇଯିବି, ଏଇଟା କରିଦେଉଛ, ଆରେ ସେତେବେଳକୁ ଜମ୍ପ କରନି ତୁମେ, ଆଗେ ଆଗେ ଏଇ ଷ୍ଟାଣ୍ଡାର୍ଡ ଦେଖି ତୁମେ ଯା, ଆଚ୍ଛା ଜୀବନ ଏଇ ଷ୍ଟାଣ୍ଡାର୍ଡ ହିଁ ତୁମେ ତିଆରି କରିଦେଇଛ। ତୁମର ଗୋଟେ ଆତ୍ମୀୟତା ଆସିବା ଦରକାର ଗୁରୁକୃଷ୍ଣଙ୍କ ପ୍ରତି, ତୁମର ଆତ୍ମୀୟତା ନାହିଁ ମାନେ ମମତ୍ଵ ଭାବନା ନାହିଁ ମାନେ ଷ୍ଟ୍ରଗଲିଂ ଲାଇଫ, ଏଇଟା ଅଫିସିଆଲ କାମ କିଛି ଚଳିବନି। ତୁମେ ଯାହା କର ସବୁ ସବୁଥିରେ ମମତ୍ଵ ରହିବା ଦରକାର, ଆତ୍ମୀୟତା ରହିବା ଦରକାର, ନିଜର ଭାବନା ରହିବା ଦରକାର। କୃଷ୍ଣ ଜାଣିଦେଉଛନ୍ତି ନା ସବୁ, କାରଣ ଆମର ଦୁଇଟା ନ ରହିବ, ଆମେ ଯାହା କିଛି କରିବା ସେ ଜାଣିଦେବେ। ସବୁବେଳେ ଗୋଟେ ମାର୍କ କରିବା ଦରକାର, ଗୋଟେ ଭକ୍ତ ସବୁବେଳେ ଗୋଟେ ବିଚାର କରିବା ଦରକାର, ମୁଁ ଯାହା କରୁଛି ଭଗବାନ ଜାଣୁଛନ୍ତି, ମୋ ଉଦ୍ଦେଶ୍ୟଟାକୁ ସେ ଭଲ ଭାବରେ, ଯଦି ଆମ ଉଦ୍ଦେଶ୍ୟଟାକୁ ସେ ଜାଣିଛନ୍ତି ଆମେ ତାକୁ ତାଙ୍କୁ କଣ ଠକେଇବା? ସେଥିପାଇଁ ସବୁବେଳେ ଏଇ ଯୋଉ ଭାଗବତ ଆମେ ଶ୍ରଦ୍ଧା କରୁଛେ, ଇଏ ଲୀଳା ନୁହେଁ, ଏମିତି ଗୋଟେ ସରି ଇଏ ଗୋଟେ ଏମିତି ଗୋଟେ ଷ୍ଟୋରି ବହି ନୁହେଁ, ଗୁରୁଦେବ କୁହନ୍ତି ଏଇଟା ମେୟର ଷ୍ଟୋରି ଗ୍ରନ୍ଥ ନୁହେଁ, ଏଇଟା ଗୋପନ ଆମେ ଖାଲି କହିଦେବା ଯୋଗ୍ୟ ମୋତେ ଏମିତି ଥିଲେ ଏମିତି ଚାଲିଗଲେ ଏମିତି, ନାଇଁ ନାଇଁ, ଏଥିରୁ ଆମକୁ ଶିକ୍ଷା କେତେ ଶିକ୍ଷା ରହୁଛି, ତାଙ୍କ ଜୀବନରୁ କେତେ ଶିକ୍ଷା ରହୁଛି, କେମିତି ସମର୍ପଣ ହେବା ଦରକାର, କିଭଳି ଭଗବାନଙ୍କର ବଚନକୁ ମାନିବା ଦରକାର, କିଭଳି ମନୋଭାବକୁ ତିଆରି କରିବା ଦରକାର, କିଭଳି ସମର୍ପଣ ବି ହେବା ଦରକାର, ନିଜର ଭାବନାଟାକୁ ଆମେ ଠିକ ବୋଲି, ସେମାନଙ୍କର ଭାବନା ଥିଲେ ଆମେ ସଂସାର ଛାଡ଼ିକି ପଳେଇ ଆସୁଛୁ, ଆମେ ଆଉ ଫେରିବୁନୁ, ଭଗବାନ ତାଙ୍କୁ ପଠେଇଲେ ପୁଣି ସଂସାରକୁ। ଏ ଶୁଦ୍ଧ ଭାବନା, ଆମ ଯୋଉ ଭଗବାନଙ୍କ ପ୍ରତି ଶୁଦ୍ଧ ଭାବନାଟା ସବୁବେଳେ ଗୋଟିଏ ଜିନିଷ ଉପରେ ଫୋକସ୍ ଦେବା ଦରକାର, ମୋର କେମିତି ସ୍ୱାଭାବିକ ଗୋଟେ ପ୍ରଭୁଙ୍କ ପ୍ରତି ଭଗବାନଙ୍କର ସ୍ଥାନ ମୋର ରହିଛି, ଭଗବାନଙ୍କର ନାମ କରୁଛି, ଭଗବାନଙ୍କ ପ୍ରତି ମୋର ସ୍ୱାଭାବିକ ଗୋଟେ ଆକର୍ଷଣ କେମିତି ଆସୁ, ଏଥିପାଇଁ ପ୍ରାର୍ଥନା କରିବାକୁ ପଡିବ ଭଗବାନ। ଆଉ ଯେତେବେଳେ ତୁମେ ଏଇ ମନୋଭାବଟାକୁ ତିଆରି କରିବ, ପରମାତ୍ମା ତୁମକୁ ସାହାଯ୍ୟ କରିବେ ଗୁରୁଙ୍କ ଦ୍ୱାରା, ଶାସ୍ତ୍ର ଦ୍ୱାରା, ଜଣେ ଭଗବାନ ପାଇଁ ଭଗବାନଙ୍କ ପ୍ରତି ମମତା ବଢେଇବା ପାଇଁ ଚାହୁଁନି, ସେ ଆଉ ସବୁ କରୁଛି, ଆଉ ତାକୁ ପରମାତ୍ମା କଣ ଭାଗବତଙ୍କୁ କଣ ସେ କେତେ କଥା ଶୁଣିଲେ କଣ କଲେ କଣ ହବ, ତାର ପ୍ରୀତିଟା ବଢିବେ। ସେଥିପାଇଁ ନିତ୍ୟସିଦ୍ଧ ଆଚାର୍ଯ୍ୟମାନେ ଯୋଉ ହରିକଥା କୀର୍ତ୍ତନ କରନ୍ତି, ସେ ହରିକଥା କୀର୍ତ୍ତନର ତାତ୍ପର୍ଯ୍ୟଟା ହେଲା ଗୋଟେ ଜୀବ ହୃଦୟରେ ପ୍ରୀତିଟାକୁ ବଢେଇବା, ତାଙ୍କର ଅର୍ଥ ନା ଯୋଉ ଜ୍ଞାନ ପ୍ରଦାନ କରିବା, ତାଙ୍କର ସବୁବେଳେ ସମ୍ବନ୍ଧ ଜ୍ଞାନ। ତୁମେ ଦେଖୁନା ଯେତେ ପ୍ରବଚକ, ଯେତେ ଆଜିକାଲି ଆମର ସବୁ ପ୍ରବଚନ ଆମେ ଦଉଛୁ ବିଭିନ୍ନ ଲୋକଙ୍କୁ ବୁଝେଇବା ପାଇଁ, ବିଭିନ୍ନ ଷ୍ଟୋରି, ବିଭିନ୍ନ କଥା, ତାଙ୍କୁ ନୀତି ହଜାର କଥା ବୁଝେଇ ତାଙ୍କୁ କଣ କରାଯାଉଛି, ତାଙ୍କୁ ଗୋଟେ ଆଟ୍ରାକ୍ସନ କରିକି ଅଣାଯାଉଛି, ଏଇଟା ଗୋଟେ ପ୍ରବଚନ ଷ୍ଟାଇଲ ବର୍ତ୍ତମାନ, ଏଇଟା ପ୍ରିଚିଂ ନା, ଏଇଟା କରିବା ଦରକାର, ଗୋଟେ ଯିବ ଆସୁନି ନା କୃଷ୍ଣ ଚେତନାକୁ ତାକୁ ଆଣୁଛି, କିନ୍ତୁ ଆଚାର୍ଯ୍ୟମାନଙ୍କର କଥା କୀର୍ତ୍ତନ ସେଇଟା ନୁହେଁ, ବଡ଼ ତୁମେ ପ୍ରଭୁପାଦଙ୍କ କଥା ଶୁଣ, ପ୍ରଭୁପାଦ କେତେ ଷ୍ଟୋରି କୋଉ ବିଷୟରେ କଣ କହୁଛନ୍ତି, କଣ କୋଉ କଥାଟା କହୁଛନ୍ତି, ପ୍ରଭୁପାଦ କଣ କହୁଛନ୍ତି, କେବଳ ସମ୍ବନ୍ଧ କଥା। ତୁମେ କୃଷ୍ଣଙ୍କର, ତୁମେ ସର୍ବନ, ତୁମେ ହଉଛ ଆତ୍ମା, ତୁମେ ଭଗବାନଙ୍କୁ ଭଜନ କର, ଭଗବାନଙ୍କ ସେବା କର, କେବଳ ସମ୍ବନ୍ଧ କଥା କହିବେ, ଆଉ କିଛି କହିବେନି। ସମ୍ବନ୍ଧ ଅଭିଧେୟ ପ୍ରୟୋଜନ ତିନିଟି ଉପରେ ତାଙ୍କ ଫିଲୋସଫି ରହିବ। ଆଉ ତା ତଳୁ ଖସିବେନି, ଆଚାର୍ଯ୍ୟ ୟା ତଳୁ ଖସନ୍ତିନି। ସେ କେବଳ ସମ୍ବନ୍ଧ କଥା କହିବେ, ଅଭିଧେୟ କଥା କହିବେ, ପ୍ରୟୋଜନ କଥା କହିବେ। ଆଉ ଏତେ ଜିନିଷ ପରିବାର କେମିତି ଚଳିବ, ସଂସାର କେମିତି ଚଳିବ, ନୀତି ଆଡଜଷ୍ଟମେଣ୍ଟ ଏସବୁ ଜିନିଷ କରିବେନି, କାରଣ ତାଙ୍କର ଲାଇଫ ଯାହା କୁହନ୍ତି ଏ ଜଗତରେ ତାଙ୍କର ରହିବା ସମୟ ବହୁତ ସ୍ୱଳ୍ପ। ସେ ଆସିଛନ୍ତି ଜୀବକୁ ଏ ଜିନିଷଟା ଦେଇଦେବା ପାଇଁ। ତାଙ୍କର ପ୍ରିଚିଙ୍ଗର ସାର ଜିନିଷ ହେଲା, ତାଙ୍କର ହରିକଥାର ମୁଖ୍ୟ ଉଦ୍ଦେଶ୍ୟ ହେଲା କେମିତି ଜୀବର ପ୍ରୀତିଟା କୃଷ୍ଣଙ୍କ ଚରଣରେ ବଢୁ। ତାଙ୍କର ସବୁବେଳେ ସମ୍ବନ୍ଧ ଅଭିଧେୟ ପ୍ରୟୋଜନ ଏତିକି। ବକ୍ତିମା ଠାକୁରଙ୍କର ଲେକ୍ଚର ପଢାଅ, ତୁମେ ଯେତେବେଳେ ବକ୍ତିମା ଠାକୁରଙ୍କର ସବୁ ଜୀବ କୃଷ୍ଣଙ୍କ ସହିତ ସମ୍ବନ୍ଧିତ। ଏଥିପାଇଁ ଆମେ ହରିକଥା ଶୁଣୁଛେ, ଶ୍ରଦ୍ଧା କରିବା। ଯେଉଁ ଜଣେ ଶ୍ରଦ୍ଧା କରୁଛି, କାହିଁକି ଶ୍ରଦ୍ଧା କରୁଛି? ଶ୍ଳୋକ ହଜାର ଶ୍ଳୋକ ମୁଁ ମନେ ରଖିଲେ କଣ, ମୁଁ ପଣ୍ଡିତ ହେଇଗଲେ, ମୋର କଣ ହବ? ମୁଁ ସବୁ ଶାସ୍ତ୍ର ଜାଣିଛି କିନ୍ତୁ ମୋର ଭଗବାନ ପ୍ରତି ମମତା ନାହିଁ। ଲକ୍ଷେ ଜିନିଷ ଜାଣିଲା ପରେ ଯଦି ମୋର ପ୍ରଭୁଙ୍କ ପ୍ରତି ମମତା ନାହିଁ, ମୋର ସେ ଶାସ୍ତ୍ର କଣ ଆବଶ୍ୟକ ଅଛି? ସେ ଶାସ୍ତ୍ର ଦ୍ୱାରା କଣ ମୁଁ ସମ୍ମାନ ପାଇବି ନା ଆଉ କଣ ପାଇବି? ଜଣେ ହଜାର ଶ୍ଳୋକ ଜାଣିଛି, ବହୁତ ବଡ ପଣ୍ଡିତ, ତାର ଭଗବାନ ପ୍ରତି ଗୋଟେ ସ୍ୱାଭାବିକ ଆକର୍ଷଣ ଆସୁନି, ପ୍ରେମ ଆସୁନି, ପ୍ରୀତି ଆସୁନି। ସେ ପଣ୍ଡିତ ତାର ପଣ୍ଡିତ ଆଉ ତା ଭିତରେ କଣ ପାର୍ଥକ୍ୟ ରହିଲା? ପଣ୍ଡିତମାନେ ସେ ବି ଜାଣିଛନ୍ତି। ଆମେ ଆମେ ପୁସ୍ତକଗତ ଜ୍ଞାନ ପାଇଁ ଆମେ ଭକ୍ତ ହେଇନି, ପୁସ୍ତକଗତ ଜ୍ଞାନ ପାଇଁ ନୁହଁ, ଆମେ ସ୍ୱାଭାବିକ ଅନୁଭବ ପାଇଁ ଭଗବାନଙ୍କ ସହିତ ଆମର ସମ୍ପର୍କ, ନିତ୍ୟ ସମ୍ପର୍କ କେମିତି ପ୍ରତିଷ୍ଠା କରିବା, କେମିତି କୃଷ୍ଣ ସମ୍ବନ୍ଧରେ ସମ୍ବନ୍ଧିତ ହବ, ଆମେ ଦାସ ହେଲେ ଆସକ୍ତିଟା କେମିତି ବଢିବ, ଚେତନା ସେଟା କୃଷ୍ଣ ଚେତନାରେ ଆମେ କେମିତି ହୃଦୟ ରହିବ, ନହେଲେ ଅସୁବିଧା ହେଇଯିବ ଆମ ଜୀବନରେ, ପୁଣି ଗୋଟେ ଶରଣ ହେବାକୁ ପଡିବ, ବହୁତ ବଡ କଷ୍ଟ। ହରେ କୃଷ୍ଣ, ଜୟ ଗ୍ରନ୍ଥରାଶି ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାୟ ଗୌର ପ୍ରମାନନ୍ଦେ ହରି ହରି ହରେ କୃଷ୍ଣ।